ආදාය තත්‍ර විජහාරහ වේද මාර්ගාන්
ජනමයෝ නිකිරදීවෝ නිදයෝක්කේතහ
ජනමයෝ නිකිරදීවෝ නිකායකේතහ
විග්‍රහිතානෝල්භයේ සරිලේ මකන්නේ
විග්‍රහිතානෝල්භයේ සරිලේ මකන්නේ
ආයෝ පත්‍රනිජහාර හිවදමානාන
සබ්දන් බාර මත්ස්‍ය මත්ස්‍ය උදාර යුගාන්ත
යුගාන්ත
යුගස්සේ සරි
සරි
සමයේ
සමයේ
මේ සමයේ
සමයේ
මනුනා
මනුනා
බවි බවස්තර මන
බවස්තර මන
රූපලක්ෂ
රූපලක්ෂ
දෙක්ඛජීවා
දෙක්ඛජීවා
ශ්‍රණි මයා
ශ්‍රණි මයා
භූර්ලෝක පර්යන්ත
භූර්ලෝක පර්යන්ත
නිඛිල
නිඛිල
समस्त
समस्त
जीव
जीव
जीवगण
जीवगण
जिकाय केतः
जिकाय केतः
आश्रय स्थल
आश्रय स्थल
विश्रसिता
विश्रसिता
बाहरी
बाहरी
गुरु
गुरु
महान
महान
भये
भये
अयरे
अयरे
सलिले
सलिले
गळरे
गळरे
मुखात
मुखात
मुखरु
मुखरु
ने
ने
मोर
मोर
आदाय
आदाय
ग्रहण करी
ग्रहण करी
तत्र
तत्र
ठरे
ठरे
विजहार
विजहार
उपभोग कर যুগশেষে বা কল্পশেষে সত্যব্রত নামক ভবিষ্যৎ বৈবস্বত মন দেখবে এ ভূলোক বা পৃথিবীর সমস্ত প্রকার জীবন্ত আশ্রয়স্থল হচ্ছে মৎস্য অবতার ধারণ করিবার ভগবান কল্পান্তে ପ୍ରଳୟକାଳୀନ ବା ଭୟଙ୍କର ମହାନ ଜଳାଶୟ ଜନିତ ଭୟ ଯୋଗୁଁ ବେଦଗଣ ମୋ ମୁଖରୁ ଅର୍ଥାତ୍ ବ୍ରହ୍ମାଙ୍କ ମୁଖରୁ ବାହାରି ପଡ଼ନ୍ତି ଏବଂ ଭଗବାନ ସେ ମହାନ ଜଳାଶୟ ବା ଜଳରାଶିକୁ ଉପଭୋଗ କରନ୍ତି ଏବଂ ବେଦକୁ ରକ୍ଷା କରନ୍ତି। ଭଗବାନ କୁହାଯାଉଛି ଯେ ବ୍ରହ୍ମାଙ୍କର ଗୋଟିଏ ଦିନ ମଧ୍ୟରେ 14 ଜଣ ମନୁ ଆସନ୍ତି ଏବଂ ପ୍ରତ୍ୟେକ ମନୁଙ୍କ ଶାସନ କାଳ ଶେଷରେ ବା ମନ୍ୱନ୍ତର ଶେଷରେ ଭୂଲୋକ ପର୍ଯ୍ୟନ୍ତ ଏକ ପ୍ରକାର ପ୍ରଳୟ ହୁଏ। ସେ ପ୍ରଳୟ ଜଳ ଏପରି ଭୟଙ୍କର ଯେ ତାହା ବ୍ରହ୍ମାଙ୍କର ମଧ୍ୟ ଭୀତି ସଞ୍ଚାର କରେ। ତେଣୁ ଭବିଷ୍ୟତ ଭବିଷ୍ୟତ ମାନଙ୍କର ରାଜନୀତି କାଳର ପ୍ରାରମ୍ଭରେ ଏ ପ୍ରକାର ପ୍ରଳୟ ସେ ଦେଖିବେ। ଏତଦ୍ୱ୍ୟତୀତ ଆହୁରି କେତେ ଘଟଣା ମଧ୍ୟ ଘଟିବ ଯଥା ତାଙ୍କର ଅତ୍ୟ ଅଭିଜ୍ଞତାରୁ ଶ୍ରୀ ବ୍ରହ୍ମାଜୀ ଏ ଭବିଷ୍ୟତବାଣୀ ପ୍ରକାଶ କରୁଛନ୍ତି। ସେ ବ୍ରହ୍ମାଜୀ ଜାଣିଥିଲେ ସେ ଭୟଙ୍କର ପ୍ରଳୟକାଳୀନ ଦୃଶ୍ୟରେ ବେଦ ତାଙ୍କ ମୁଖରୁ ବାହାରି ପଡ଼ିବ, କିନ୍ତୁ ଭଗବାନ ତାଙ୍କର ମତ୍ସ୍ୟାବତାରରେ କେବଳ ଏକ ଦେବତା ମଣିଷ ପଶୁ ପକ୍ଷୀ ଏବଂ ମହାନ ଜନ୍ୟଜୀବୀମାନଙ୍କୁ ରକ୍ଷା କରିବେ ତା ନୁହେଁ, ବେଦମାନଙ୍କୁ ମଧ୍ୟ ରକ୍ଷା କରିବେ। ଆମର ସମସ୍ତ ସମସ୍ତ ଭକ୍ତବୃନ୍ଦ ଏବଂ ମାତୃବୃନ୍ଦଙ୍କୁ ଆମେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ କାର୍ଯ୍ୟକ୍ରମ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛନ୍ତି। ଆଜି ଆମର ଧାରାବାହିକ ଆଗମନ କାର୍ଯ୍ୟକ୍ରମରେ ଆଜି ଉଚ୍ଚସ୍କନ୍ଦ ସପ୍ତମ ଅଧ୍ୟାୟ 12 ଶ୍ଳୋକରେ ଆଲୋଚନା କରିବା, ଯାହାକି ଭଗବାନଙ୍କର ମତ୍ସ୍ୟ ଅବତାରର ବର୍ଣ୍ଣନା କରାଯାଇଛି। ବ୍ରହ୍ମା ନାରଦଙ୍କର ଯେଉଁ ପ୍ରଶ୍ନ ରହିଛନ୍ତି ସେ ପ୍ରଶ୍ନର ଉତ୍ତରରେ ଏହିସବୁ ବିଷୟ ଭଗବାନଙ୍କର ବିଭିନ୍ନ ଅବତାରଙ୍କର ସବୁ ସ୍ମରଣ କରୁଛନ୍ତି ଏବଂ ତାପରେ ନାରଦ ମୁନିଙ୍କ ପ୍ରଶ୍ନର ଉତ୍ତର ଦିଆଯିବ କିଭଳି ବୌଦ୍ଧ ଜଗତ ସୃଷ୍ଟି ହେଉଛି। ତେଣୁ ପ୍ରଥମେ ପୂର୍ବ ଶ୍ଳୋକରେ 11 ଶ୍ଳୋକରେ ବ୍ରହ୍ମା କହିଛନ୍ତି ଯେ ଭଗବାନ ହୟଗ୍ରୀବ ରୂପରେ ଆସି ବେଦକୁ ଉଦ୍ଧାର କରି ତାଙ୍କର ନିଶ୍ୱାସରେ ସେ ବେଦକୁ ତାଙ୍କୁ ପ୍ରଦାନ କରିଥିଲେ। ଯେଉଁ ଭଗବାନ ବ୍ରହ୍ମାଙ୍କୁ ଯେଉଁ ସମସ୍ତ ଜ୍ଞାନ ଦେଉଛନ୍ତି ସେ ଜ୍ଞାନକୁ ବେଦ ବୋଲି କୁହାଯାଉଛି। ତେଣୁ ଇଏ ପ୍ରଥମେ ବ୍ରହ୍ମା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥିଲେ, ପ୍ରଥମେ ଯେତେବେଳେ ବ୍ରହ୍ମା ଯାହା ହେଲେ ତାଙ୍କର ଗର୍ଭଦୋଷାଇ ବିଷ୍ଣୁ ଯିଏକି ତାଙ୍କ ପିତା ତାଙ୍କର ନାଗକମଳରୁ ସେ ଜାତ ହେଇଛନ୍ତି, ସେତେବେଳେ ତେଣୁ ଏଇ ଯୋଉ ପ୍ରଥମେ ବ୍ରହ୍ମା ଯୋଉ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସିଏ ହଉଛି ଯେତେବେଳେ ସୃଷ୍ଟିର ଆରମ୍ଭର କଥା। ତେଣୁ ସେତେବେଳେ ବ୍ରହ୍ମା ଯେତେବେଳେ ଜାଣିପାରିଲେ ନିଜେ କିଏ ଏବଂ ସେ ତାଙ୍କର ଯୋଉ ଉତ୍ସ କଣ ଉତ୍ସ କୋଉ ଆସୁଛନ୍ତି ଏସବୁ ଜାଣିବା ପାଇଁ ନିଜ ଚେଷ୍ଟାରେ ଯେତେବେଳେ ସେ ଅଗ୍ରସର ହେଇଛନ୍ତି ସେଇ ପଦ୍ମନାଳ ଦେଇ ବହୁତ ବର୍ଷ କାଳ ସେ ଜଳ ମଧ୍ୟ ପ୍ରବେଶ କରିଛନ୍ତି କିନ୍ତୁ ସେ କୌଣସି ତାଙ୍କର ଉତ୍ସ ଜାଣିପାରିନାହାନ୍ତି। ତେଣୁ ଅନ୍ତିମରେ ସେ ଯୋଉଠି ଥିଲେ ସେଇ ସ୍ଥାନକୁ ଫେରି ଆସି ବସିଛନ୍ତି। ସେଇ ସମୟରେ ସେ ଗୋଟେ ଶବ୍ଦ ଶୁଣିବାକୁ ପାଇଲେ ଯାହାକି ତ ଏବଂ କ ଏଇ ଦୁଇ ଶବ୍ଦ ଗୋଟିଏ ଏଇ ଦୁଇଟି ଅକ୍ଷର ସେ ଶ୍ରବଣ କଲେ ତପ। ତେଣୁ ଏଇ ତପ ଶବ୍ଦ ଶ୍ରବଣ କଲା ପରେ ଦୁଇଶହ ବାର ଏଇ ଶବ୍ଦ ଶ୍ରବଣ କରିସାରିଲା ପରେ ବ୍ରହ୍ମା ବହୁତ ବର୍ଷ ଧରି ତାଙ୍କର ତପସ୍ୟା ଆରମ୍ଭ କରିଛନ୍ତି ଏବଂ ସେ ତପସ୍ୟାର ଅନ୍ତିମରେ ଭଗବାନ ସମସ୍ତ ଜ୍ଞାନ ତାଙ୍କର ହୃଦୟରେ ପ୍ରଦାନ କରିଛନ୍ତି ଯାହାକି ଆମର ପ୍ରଥମ ଶ୍ଳୋକରେ ଭାଗବତର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କୁହାଯାଇଛି ଯେ ତେନି ବ୍ରହ୍ମ ହୃଦା ଆଦି କବଳେ। ଭଗବାନ ବ୍ରହ୍ମାଙ୍କୁ ଆମର ଶ୍ରୀମଦ ରାଧାକୃଷ୍ଣ ଶ୍ରୀ ମହାରାଜ କହନ୍ତି ଆମେ ଆମର ପିଲାଙ୍କୁ ଶିକ୍ଷା ଦେବା ପାଇଁ ବା ଜ୍ଞାନ ଦେବା ପାଇଁ ଆମେ ଟ୍ୟୁଟର ରଖୁଛେ ବା ଟ୍ୟୁସନକୁ ଛାଡ଼ୁଛେ ସେମାନଙ୍କୁ ଜ୍ଞାନ ପ୍ରଦାନ କରୁଛେ କିନ୍ତୁ ଭଗବାନ ଯେତେବେଳେ ତାଙ୍କର ପୁତ୍ରକୁ ସନ୍ତାନକୁ ପୁତ୍ରକୁ ଜ୍ଞାନ ପ୍ରଦାନ କରୁଛନ୍ତି ସେ ଆଉ କାହାର ସାହାଯ୍ୟ ଆବଶ୍ୟକତା କରୁନାହାନ୍ତି ସେ ନିଜେ ତାଙ୍କର ହୃଦୟରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଉଛନ୍ତି ଯାହାକି ଆମର ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କୁହାଯାଇଛି ଯେ ତେନି ବ୍ରହ୍ମ ହୃଦା ଯାହା ଆଦି କବଳେ ବ୍ରହ୍ମାଙ୍କ ହୃଦୟରେ ସେ ସମସ୍ତ ଜ୍ଞାନ ସେ ପ୍ରଦାନ କରିଦେଇଛନ୍ତି ଏବଂ ସେଇଥିପାଇଁ ବ୍ରହ୍ମାଙ୍କୁ ଆଦି କବି ବୋଲି କୁହାଯାଉଛି। ତେବେ ଏଇ ବେଦ ଆମର ଶ୍ରୀମଦ ଭାଗବତ ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଯୋଉ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କର ମଙ୍ଗଳାଚରଣ କରୁଛନ୍ତି ସେତେବେଳେ ମଧ୍ୟ ସେଗୁଡ଼ା ସେ ପ୍ରଦାନ କରୁଛନ୍ତି ସେ ତାଙ୍କର ସ୍ତୁତିରେ କହିଛନ୍ତି ଯେ ଯଚୋଦିତା ଦେଇନ ପୁରା ସରସ୍ୱତୀ ବିତନ୍ନତା ଅଜସ୍ୟ ସତୀ ସ୍ମୃତି ହୃଦି ସ୍ୱଲକ୍ଷଣ ପ୍ରାଧୁ ରଘୁ କ୍ରିୟା ସତ ସ୍ୱାମୀ ଋଷିଣା ଋଷିଭ ପ୍ରସିଦ୍ଧତା ଅର୍ଥାତ୍ ସେ ମଧ୍ୟ ସେଇ କଥାକୁ ମନେ ପକାଉଛନ୍ତି ସୁଖଦେବ ଗୋସ୍ୱାମୀ ଯେ ପ୍ରଥମେ ଯେତେବେଳେ ପ୍ରଚୋଦିତା ଜୈନ ପୁରା ସରସ୍ୱତୀ ମାନେ ପ୍ରଥମେ ପୁରା ମାନେ ଅତ୍ୟକାଳର କଥା ଭଗବାନ ମାନେ ସୁଖଦେବ ଗୋସ୍ୱାମୀ ମନେ ପକାଉଛନ୍ତି ଯେ ଯେତେବେଳେ ଭଗବାନ ତାଙ୍କର ହୃଦୟରେ ବ୍ରହ୍ମାଙ୍କ ହୃଦୟରେ ସମସ୍ତେ କିଛି ଜ୍ଞାନ ପ୍ରଦାନ କରିଥିଲେ ଏବଂ ସେ ଏହି ସମସ୍ତ ଜ୍ଞାନ ବ୍ରହ୍ମାଙ୍କର ଚାରି ମୁଖରେ ବେଦ ଆକାର ପ୍ରକାଶ କରିଛନ୍ତି ସେ କଥା ସେ କହୁଛନ୍ତି ଯେ ସରସ୍ୱତୀ ବିତନ୍ନତା ଅଜସ୍ୟ ସତୀ ସ୍ମୃତି ତେଣୁ ଅଜ ମାନେ ଯେ ବ୍ରହ୍ମା ବ୍ରହ୍ମାଙ୍କର ମୁଖରୁ ଯୋଉ ବେଦ ବାହାରୁଛନ୍ତି ସେ ସରସ୍ୱତୀ ଦେବୀଙ୍କର ସେ ହେଉଛନ୍ତି ପ୍ରତିମୂର୍ତ୍ତି ବେଦ ବେଦ ହେଉଛନ୍ତି ଜ୍ଞାନ ଏବଂ ସରସ୍ୱତୀ ମଧ୍ୟ ହେଉଛନ୍ତି ଜ୍ଞାନ ମୂର୍ତ୍ତି ତେଣୁ ଯେ ସରସ୍ୱତୀ ଦେବୀ ରୂପରେ ବେଦ ରୂପରେ ଆବିର୍ଭାବ ହେଇଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରାର୍ଥନା କରୁଛନ୍ତି ଯେ ସେଇଭଳି ଭାବରେ ସ୍ୱଲକ୍ଷଣ ପ୍ରାଧୁ ରଘୁ କ୍ଲଶ୍ୟତ ସ୍ୱାମୀ ଋଷିନା ଋଷିଭ ପ୍ରସିଦ୍ଧ ତେଣୁ ସେଇ ଶ୍ରେଷ୍ଠ ଋଷିମାନଙ୍କର ଯିଏ ଶ୍ରେଷ୍ଠ ସେଇ ମୋ ଉପରେ ପ୍ରସିଦ୍ଧ ହୁଅନ୍ତୁ ବା ମୋ ଉପରେ କୃପା କରନ୍ତୁ ଯାହାଫଳରେ କି ମୁଁ ଏଇ ସମସ୍ତ ଜ୍ଞାନକୁ ସମସ୍ତ ଲୋକମାନଙ୍କ ଭିତରେ ଗୀତ ପାଇଁ ବିତରଣ କରିପାରିବି ଏ କଥା ତାଙ୍କର ମଙ୍ଗଳଚରଣରେ ପ୍ରାର୍ଥନା କରୁଛନ୍ତି। ତେଣୁ ଏହି ବେଦ ବ୍ରହ୍ମା ପ୍ରାପ୍ତ ହେଇଛନ୍ତି ଭଗବାନଙ୍କ ଠାରୁ କିନ୍ତୁ ଏହି ବେଦ ବିଭିନ୍ନ ସମୟରେ ବ୍ରହ୍ମାଙ୍କ ଠାରୁ ଚାଲିଯାଇଛି ମାନେ କିଏ ଚୋରି କିଏ ନେଇଯାଉଛନ୍ତି କେତେବେଳେ ତାଙ୍କ ମୁଖରୁ ଚାଲିଯାଉଛି ଏସବୁ ବିଷୟରେ ଗତ ଯେଉଁ ଶ୍ଳୋକରେ ବ୍ରହ୍ମା କହୁଛନ୍ତି ଯେ ପ୍ରଥମେ ଯେତେବେଳେ ଏଇ ବେଦ ମଧୁ ଏବଂ କୈତବ ଏଇ ଦୁଇ ଜଣ ଅସ୍ତ୍ର ଥିଲେ ସେ କେମିତି ଆସିଲେ ଆମର ମହାଭାରତରେ ଶାନ୍ତି ପର୍ବରେ ସେ ବର୍ଣ୍ଣନା କରାଯାଇଛି ଯେ ବ୍ରହ୍ମା ଯେଉଁ ପଦ୍ମରେ ଜାତ ହେଇଛନ୍ତି ସେଇ ପଦ୍ମରେ ଭଗବାନ ଗର୍ଭଦେବସ୍ୱାମୀ ବିଷ୍ଣୁଙ୍କର ନିର୍ଦ୍ଦେଶରେ ଦୁଇଟି ଜଳବିନ୍ଦୁ ସେଠି ପଡ଼ିଯାଇଛନ୍ତି ଏବଂ ସେଇ ଦୁଇଟି ଜଳବିନ୍ଦୁ ମଧୁ ଏବଂ କୈତବ ଏଇ ଦୁଇଟି ରାକ୍ଷସ ନାମରେ ସେଠି ପ୍ରକଟ ହେଇଛନ୍ତି। ତେଣୁ ସେ ମଧୁ ଏବଂ କୈତବ ଏଇ ରାକ୍ଷସ ଦୁଇ ଜଣ ବ୍ରହ୍ମାଙ୍କଠାରୁ ସେ ବେଦ ଅପହରଣ କରିନେଇ ସେ ପଡ଼ିଯାଇଛନ୍ତି। ତେଣୁ ବ୍ରହ୍ମା ପୁଣି ଯେତେବେଳେ ଯଜ୍ଞ ଆପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ବ୍ରହ୍ମା ଯେତେବେଳେ ଯଜ୍ଞ ମାଧ୍ୟମରେ ଭଗବାନଙ୍କୁ ସନ୍ତୁଷ୍ଟ କଲେ ଭଗବାନ ସେତେବେଳେ ସେଇ ବେଦକୁ ପୁଣି ସେଇ ମଧୁ ଏବଂ କୈତବଙ୍କ ଠାରୁ ଆଣିକରି ତାଙ୍କଠାରୁ ମାନେ ବଜ୍ରବଦ୍ଧ ତାଙ୍କୁ ହତ୍ୟା କରି ତାଙ୍କଠାରୁ ସେ ବେଦକୁ ଉଦ୍ଧାର କରିଛନ୍ତି ଏବଂ ବ୍ରହ୍ମାଙ୍କୁ ସେ ପ୍ରଦାନ କରୁଛନ୍ତି। କେମିତି ପ୍ରଦାନ କରୁଛନ୍ତି ନା ତାଙ୍କର ନିଶ୍ୱାସରେ ସେ ପ୍ରଦାନ କରୁଛନ୍ତି ତା ପୂର୍ବ ଶ୍ଳୋକରେ ଯେଉଁ କୁହାଯାଇଛି ନିଶ୍ୱସିତ ଗତ ରବିବାର ଆମର ମ୍ୟୁନିସିପାଲ ଅଭିଯାନ ବାବୁ ବିଷୟରେ ଆଲୋଚନା କରୁଥିଲେ ଯେ ବାଚ ବହୁତ ଉଷତି ଶ୍ୱଶୁ ଭଗବାନଙ୍କର ନିଶ୍ୱାସରେ ସେ ବେଦଶ୍ରୀ ପ୍ରଦାନ କରୁଛନ୍ତି। ଆମେ ଯଦି କହେ କି ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରିବେ, ଆମେ କଥା କହିବାକୁ ହେଲେ ଆମର ଜିହ୍ୱାର ଆବଶ୍ୟକତା ରହୁଛି ବା ମୁଖର ଆବଶ୍ୟକତା ରହୁଛି, କିନ୍ତୁ ଭଗବାନ କଥା କହିବା ପାଇଁ କୌଣସି ତାଙ୍କର ନିଶ୍ୱାସରେ ମଧ୍ୟ ସେ କଥା କହିପାରିବେ, ଯାହାକି ସେ କହିଛନ୍ତି ଶ୍ୱଶତଃ ତାଙ୍କର ଶ୍ୱାସରେ ବା ତାଙ୍କର ନିଶ୍ୱାସରେ ସେ ସମସ୍ତ ଜ୍ଞାନ ସେ ସମସ୍ତ ବେଦକୁ ପୁଣି ସେ ପ୍ରଦାନ କରୁଛନ୍ତି ବ୍ରହ୍ମାଙ୍କୁ। ପୁଣି ଏଠି ବ୍ରହ୍ମା କହୁଛନ୍ତି ପୁଣି ଗୋଟେ ସମୟ ଆସିଲା ଯେତେବେଳେ ସେ ବେଦ ମଧ୍ୟ ତାଙ୍କ ମୁଖରୁ ପୁଣି ବାହାରି ପଡି ତଳେ ପଡ଼ିଯିବେ, ମାନେ ଗର୍ଭୋଦକ ଜଳରେ ନିମଗ୍ନ ହେଇଯିବେ। କେତେବେଳେ ନା ଯେତେବେଳେ ମତ୍ସ୍ୟ ଯୁଗାନ୍ତ ସମୟ ଏଇ ଶ୍ଳୋକରେ କହୁଛନ୍ତି ଭଗବାନ ମତ୍ସ୍ୟ ଅବତାରରେ ଯେଉଁ ଆସିଛନ୍ତି ସେ ମତ୍ସ୍ୟ ଅବତାର କଥା ବର୍ଣ୍ଣନା କରୁଛନ୍ତି ବର୍ତ୍ତମାନ ବ୍ରହ୍ମା ଯେ ଯୁଗାନ୍ତ ସମୟ ବିଭିନ୍ନ ଯୁଗ ସବୁ ରହିଛି ଏବଂ ଯୁଗର ଅନ୍ତ ସମୟରେ ବିଭିନ୍ନ ପ୍ରଳୟ ମଧ୍ୟ ବିଭିନ୍ନ ପ୍ରକାର ପ୍ରଳୟ ସବୁ ରହିଛି। ତେଣୁ ଏଇ ଯେଉଁ ଯୁଗାନ୍ତ ସମୟ କଥା କୁହାହଉଛି ମନୁନୋପଲବ୍ଧ, ମନୁ କହିଲେ ଏବେ ଯୋଉ ଆମର ବୈବସ୍ପତ ମନୁ ଚାଲିଛନ୍ତି ଇଏ ହଉଛି ସପ୍ତମ ମନୁଙ୍କର ବର୍ତ୍ତମାନ ରାଜପୋଷଣ ଚାଲିଛି। ସପ୍ତମ ମନୁ ହଉଛନ୍ତି ବୈବସ୍ପତ ମନୁ, ଇଏ ହଉଛନ୍ତି ବିବସ୍ୱାଙ୍କର ପୁଅ ପୁତ୍ର। ଭଗବତରେ ଭଗବାନ କହିଛନ୍ତି ଇମଂ ବିବସ୍ତ ଯୋଗଂ ପ୍ରୋକ୍ତବାନ ଅହମ୍ ଅବ୍ୟୟମ୍ ବିବସ୍ୱାନ ମନବେ ପ୍ରାହ ମନୁ ରିଫା ତେବେ ବେଳେ। ପ୍ରଥମେ ଭଗବତ ଗୀତାର ଜ୍ଞାନ ଭଗବାନ ସୂର୍ଯ୍ୟର ଦେବତା ବିବସ୍ୱାନଙ୍କୁ ଦେଇଥିଲେ ଏବଂ ବିବସ୍ୱାନ ତାଙ୍କର ପୁତ୍ର ବୈବସ୍ୱତକୁ ଦେଇଥିଲେ ଏବଂ ବୈବସ୍ୱତ ତାଙ୍କର ପୁତ୍ର ଇଫାକୁ ପ୍ରଦାନ କରିଥିଲେ ଯିଏକି ଭଗବାନ ରାମଚନ୍ଦ୍ରଙ୍କ ବଂଶରେ ସେ ହେଉଛନ୍ତି ପୂର୍ବ ବଂଶଧର। ତେଣୁ ଏହିଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଏଇ ଜ୍ଞାନ ସବୁ ଆସୁଛନ୍ତି। ତେଣୁ ଏଠି ଯୋଉ କୁହାଯାଉଛି ଯେ ଏଇ ଯୋଉ ବୈବସ୍ୱତ ମନୁ ସେ ଯେତେବେଳେ ଯୁଗାନ୍ତ ସମୟ ହେଲା ବିଭିନ୍ନ ଯୁଗର ଯେତେବେଳେ ସମୟ ହେଉଛି ମାନେ ଶେଷ ହେଉଛି ଅନ୍ତିମ ସମୟ ଅଛି ସେତେବେଳେ ପ୍ରଳୟ ଜଳ ଉପସ୍ଥିତ ହଉ ପ୍ରଳୟ ଜଳ ଉପସ୍ଥିତ ହଉ। ଆମର ଯେମିତି ଜୟଦେବ ଗୋସ୍ୱାମୀ ଆମର ଅନେକ ଅବତାର ରହିଛନ୍ତି ଶ୍ରୀମଦ ଭାଗବତ ତତ୍ସନ୍ଦ ତୃତୀୟ ଅଧ୍ୟାୟରେ ଚବିଶଟି ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ଗୋସ୍ୱାମୀ ଏବଂ ଚବିଶଟି ଅବତାର ବିଷୟରେ ବର୍ଣ୍ଣନା କରିସାରିଲା ପରେ ସେ ଅନ୍ତିମରେ କହୁଛନ୍ତି ଯେ ଅବତାର ହି ଅସଂଖ୍ୟ ହରେ ସତ୍ୟା ଯଥାବିଧା ସିନକୁଲ୍ୟା ସରସ୍ୱ। ଏଇ ଯୋଉ ଅବତାର ଇଏ ହେଉଛନ୍ତି ଅସଂଖ୍ୟ ରହିଛି, ଯେମିତି ଗୋଟେ ବହୁତ ବିରାଟ ବଡ ଜଳସ୍ରୋତରୁ ବିଭିନ୍ନ ପ୍ରକାର ସବୁ ଜଳସ୍ରୋତ ବାହାରନ୍ତି ଜଳ ଝରଣା ସବୁ ବାହାରନ୍ତି ସେଇଭଳି ଭାବରେ ଭଗବାନଙ୍କର ପାଖରୁ ବହୁତ ପ୍ରକାର ଅନେକ ପ୍ରକାର ଅବତାର ଆସୁଛନ୍ତି ସେଥିପାଇଁ କହୁଛି ଅବତାର ହିଁ ଅସଂଖ୍ୟା। ଏମିତି ଅନେକ ପ୍ରକାର ଅବତାର ଅଛନ୍ତି, ତେଣୁ ମୁଖ୍ୟ ଅବତାର ଚବିଶଟି ଅବତାର ଆସୁଛନ୍ତି ଭାଗବତଙ୍କର ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୂତ୍ର ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଏବଂ ଆମେ ଦେଖିବା ଜୟଦେବ ଗୋସ୍ୱାମୀ ମଧ୍ୟ ସେଇଭଳି ଭାବରେ ବିଭିନ୍ନ ଅବତାରଙ୍କର ବର୍ଣ୍ଣନା କରିଛନ୍ତି ତାଙ୍କର ଗୀତ ଗୋବିନ୍ଦରେ ଏହାକୁ ପ୍ରସିଦ୍ଧ ଦଶ ଅବତାର ସ୍ତୋତ୍ର ବୋଲି ଯେଉଁଥିରେ ପ୍ରଥମ ଅବତାରକୁ ମତ୍ସ୍ୟଙ୍କର ଅବତାର ବର୍ଣ୍ଣନା କରିଛନ୍ତି। ତେଣୁ ଏଠି ମଧ୍ୟ ବ୍ରହ୍ମା ଯେଉଁ ବିଭିନ୍ନ ଅବତାର ମଧ୍ୟ ବର୍ଣ୍ଣନା କରୁଛନ୍ତି ଏଇ ଶ୍ଳୋକରେ ଏଇ ମତ୍ସ୍ୟ ଅବତାର ଭିତରେ ବର୍ଣ୍ଣନା କରୁଛନ୍ତି। ତେଣୁ ଜୟଦେବ ଗୋସ୍ୱାମୀ ତାଙ୍କର ମତ୍ସ୍ୟ ଅବତାର ଭିତରେ ବର୍ଣ୍ଣନା କରିବା ଯାଇ ସେ କହୁଛନ୍ତି ଯେ ପ୍ରଳୟ କୟୋଧି ଜଳେ ବିତବାନ ତିବେଦମ୍ ବିହିତବ ଚରିତ୍ର ଚରିତ୍ରମ ଭେଦମ୍ ପ୍ରଳୟ କୟୋଧି ଜଳେ ବିତବାନ ତିବେଦମ୍ ବିହିତ ବହିତ ଚରିତ୍ରମ ଭେଦମ୍ ପ୍ରଳୟ ପୟୋଧି ଜଳେ ଧୃତବାନ ଶିବେଦମ୍ ବିହିତ ବହିତ୍ର ଚରିତ୍ରମ ଭେଦମ୍ ପ୍ରଳୟ ପୟୋଧି ଜଳେ ଧୃତବାନ ଶିବେଦମ୍ ବିହିତ ବହିତ୍ର ଚରିତ୍ରମ ଭେଦମ୍ ହେତମ ସେତ ମିନ ଶରୀର ଜୟ ଜଗଦୀଶ ହରେ ଜଗଦୀଶ ହରେ ଜୟ ଜଗଦୀଶ ହରେ କେଶବ ସେତ ମିନ ଶରୀର ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜଗଦୀଶ ମିନ ଶରୀର ଜୟ ଜଗଦୀଶ ଜୟ ଜଗଦୀଶ। ମତ୍ସ୍ୟ ଅବତାର ଭିତରେ ବ୍ରହ୍ମା ତାଙ୍କର କଥା ମାନେ ପକାଉଛନ୍ତି ଯେ ମତ୍ସ୍ୟ ଅବତାରରେ ଯେତେବେଳେ ସେ ସତ୍ୟବ୍ରତ ମୁନି ବା ଆମର ଯୋଉ ବୈବସ୍ୱତ ମନୁଙ୍କର ସମୟରେ ସେ ଯୁଗାନ୍ତ ସମୟରେ ଯେତେବେଳେ ଗୋଟେ ପ୍ରଳୟ ପୟନ୍ତି ଜଳ ଆସୁଛି। ଆମେ ବର୍ତ୍ତମାନ ଦେଖୁଛେ ପୃଥିବୀରେ ଆମର 70% ଜଳ ରହିଛି ଏବଂ 30% ସ୍ଥଳ ରହିଛି କିନ୍ତୁ ଯେତେବେଳେ ପ୍ରଳୟ ସମୟରେ ସେତେବେଳେ ସମଗ୍ର 100% ଜଳ ହେଇଯାଉଛି ଜଳମୟ ହେଇଯାଉଛି ଏବଂ କୌଣସି ସ୍ଥଳ ସ୍ଥିତି ରହୁନି ସ୍ଥଳଭାଗ କିଛି ରହୁନି ଏବଂ ଯେତେବେଳେ ଯୁଗ ଅନ୍ତ ହବ ଯେତେବେଳେ ସମୟ ଯେତେବେଳେ ପ୍ରଳୟ ଆସୁଛି ସେତେବେଳେ ସମସ୍ତ ଜଳ ଶୁଖିଯାଉଛି ଏବଂ ସମସ୍ତ କିଛି 100% ସବୁ ସ୍ଥଳଭାଗ ହେଇଯାଉଛି ତେଣୁ ପୁଣି ଯେତେବେଳେ ବର୍ଷା ହେଉଛି 100 କାଳ ଧରି ବର୍ଷା ହେଉଛି ସେ ସମୟରେ ପୁଣି ସମଗ୍ର ପୃଥିବୀ ଜଳମ୍ଳବ ହେଇଯାଉଛି ଏବଂ ସେ ଜଳ ପ୍ରଭାବିତ ହେଇଯାଉଛି ତେଣୁ ବିଭିନ୍ନ ପ୍ରକାର ଏସବୁ ପ୍ରଳୟ ସମୟ ସବୁ ବିଭିନ୍ନ ପ୍ରକାର ପ୍ରଳୟ ସବୁ ରହିଛି ଆଂଶିକ ପ୍ରଳୟ ପୂର୍ଣ୍ଣ ପ୍ରଳୟ ସବୁ ବିଭିନ୍ନ ପ୍ରକାର ପ୍ରଳୟ ରହିଛି କିନ୍ତୁ ଏଠି ଯୋଉ ପ୍ରଳୟ କଥା କୁହାଯାଉଛି ଏବଂ ଆଂଶିକ ପ୍ରଳୟ ଯୋଉ ପ୍ରଳୟରେ କି କୁହାଯାଏ ପୃଥିବୀ ପର୍ଯ୍ୟନ୍ତ ସବୁକିଛି ମାନେ ନଷ୍ଟ ହେଇଯାଇଛି ପ୍ରଳୟ ଜଳରେ ସବୁକିଛି ଧ୍ୱଂସ ହେଇଯାଉଛି ତେଣୁ ବ୍ରହ୍ମା ସେ କଥା ମନେ ପକାଉଛନ୍ତି ଯେ ସେ ପ୍ରଳୟ ଜଳ ଏତେ ଦେଖିଲେ ଭୟ ଲାଗୁଛି ସେଥିପାଇଁ କହୁଛି କ୍ଷଣିମୟ ନିଖିଳ ଜୀବ ନିକାୟ କେତ କ୍ଷଣିମୟ ମାନେ ପୃଥିବୀ ପର୍ଯ୍ୟନ୍ତ ସମସ୍ତ କିଛି ଜଳାର୍ଣ୍ଣବ ହେଇଯାଇଛି ଏବଂ ଭଗବାନ ବସନ୍ତି ନିଖିଳ ଜୀବ ନିକାୟ କେତ ଭଗବାନ ଯୋଉ ମତ୍ସ୍ୟ ଅବତାରରେ ଆସୁଛନ୍ତି ସେ ସମସ୍ତ ନିଖିଳ ଜୀବ ଯେତେ ପ୍ରକାର ଜୀବ ଅଛନ୍ତି ଆମର 84 ଲକ୍ଷ ପ୍ରକାର ଜୀବଙ୍କର ବର୍ଣ୍ଣନା କରାଯାଇଛି ଏବଂ ତାଙ୍କୁ ଚାରି ଭାଗରେ ବିଭକ୍ତ କରାଯାଉଛି ଗୋଟେ ହେଉଛନ୍ତି ଉଦ୍ଭିଦଜ ଗୋଟେ ହେଉଛି ଜଳାୟୁଜ ଗୋଟେ ହେଉଛି ସ୍ୱଦଜ ଆଉ ଗୋଟେ ହେଉଛି ଅଣ୍ଡଜ ଏଇ ଚାରି ପ୍ରକାର ଜୀବ ରହିଛନ୍ତି ବିଭିନ୍ନ ପ୍ରକାର ଏଇଭଳି ଭାବରେ ଚାରି ଭାଗରେ ସବୁ ଜନ୍ମ ଲାଭ କରୁଛନ୍ତି ତେଣୁ ଏ ସମସ୍ତ ନିଖିଳ ଜୀବଙ୍କର ନିକାୟ କେତ କେତ ଅର୍ଥାତ୍ ଆଶ୍ରୟ ଆଶ୍ରୟ ଭଗବାନ ମତ୍ସ୍ୟ ରୂପ ଅବତାରରେ ମତ୍ସ୍ୟ ଅବତାରରେ ଏ ସମସ୍ତଙ୍କର ଆଶ୍ରୟ ହେଇଛନ୍ତି ଏବଂ ବିଶ୍ୱ ସୀତାନ ଉରୁଭୟ ଶରୀର ମୁଖାନ୍ୱି ଏଇ ଯୋଉ ବିଶ୍ୱ ସୀତାନ ମାନେ ତାଙ୍କର ମୁଖରୁ ବାହାରି ପଡ଼ୁଛନ୍ତି ଭେଦ ତାଙ୍କ ମୁଖରୁ ବାହାରି ପଡ଼ୁଛନ୍ତି କାହିଁକି ନା ଉରୁଭୟ ଏଇ ଜଳ ଜଳ ଯୋଉ ଜଳ ଦେଖି ଯୋଉ ପ୍ରଳୟ ଜଳର ଯୋଉ ଭୀଷଣ ଭାବରେ ସବୁ ତାର ଉର୍ମି ସବୁ ବା ଢେଉ ସବୁ ରହୁଛି ଆମେ ଦେଖିବା ଯେତେବେଳେ ସମୁଦ୍ରକୁ ଯେତେବେଳେ ଆମେ ଯାଉଛେ ଯେତେବେଳେ ଆମେ ସ୍ନାନ କରିପାରୁ ନାହିଁ ସମୁଦ୍ରରେ ଏତେ ଭୟ ଏତେ ଢେଉ ସବୁ ରହୁଛି ଏବଂ ବିଶେଷ ଭାବେ ଯେତେବେଳେ ଜୁଆର ସମୟ ଯେତେବେଳେ ଆସୁଛି ପୂର୍ଣ୍ଣମୀ ବା ଅମାବାସ୍ୟା ଏସବୁ ସମୟରେ ଆମେ ଦେଖିବା ଭୀଷଣ ଭୀଷଣ ଢେଉ ଆସୁଛି ଯେଉଁ ସମୟରେ କି ଆମେ ତା ଭିତରେ ପଶିବା ପାଇଁ ସେତେବେଳେ ଭୟ ରହୁଛି ଏବଂ ଆମର ବର୍ଣ୍ଣନା କଲେ ଯେତେବେଳେ ବିଭିନ୍ନ ପ୍ରକାର ସମୁଦ୍ରରେ ଯେତେବେଳେ ଝଡ଼ ଆସୁଛି ସେତେବେଳେ ବିଭିନ୍ନ ସଙ୍କେତ ସବୁ ଦିଆଯାଉଛି ଏବଂ ବିଶେଷ ଭାବରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରେ ଯିବା ପାଇଁ ମନା କରାଯାଉଛି କାରଣ ଏତେ ଢେଉ ସବୁ ଆସୁଛି ଭୀଷଣ ଭୀଷଣ ଢେଉ ସବୁ ଆସୁଛି ତେଣୁ ପ୍ରଳୟ ସମୟରେ ସେ ଯୋଉ କିଭଳି ଭାବରେ ଢେଉଥିବ ସେଟାକୁ ଆମେ ଏଇଥିରୁ ଅନୁମାନ କରିପାରିବା ତେଣୁ ବ୍ରହ୍ମା ଯେତେବେଳେ ସେ ଢେଉ ସବୁ ଦେଖୁଛନ୍ତି ବା ସେ ପ୍ରଳୟ ଜଳକୁ ଦେଖୁଛନ୍ତି ସେ ମଧ୍ୟ ଭୟଭୀତ ହେଇଯାଉଛନ୍ତି ଗୁରୁ ଭୟ ବୋଲି କହନ୍ତି ବହୁତ ଭୀଷଣ ଭୟ ତାଙ୍କୁ ହେଇଯାଇଛି ଏବଂ ସେଇ ଭୟରେ ତାଙ୍କର ମୁଖରୁ ଏ ବେଦ ସବୁ ବିଶ୍ର ସୂତା ବେଦ ସବୁ ତଳେ ନିର୍ଗତ ହେଇଯାଇଛନ୍ତି ସେଇ ପ୍ରଳୟ ଜଳରେ ନିର୍ଗତ ହେଇଯାଇଛନ୍ତି ତା ପଡ଼ିଯାଇଛନ୍ତି ଏବଂ ଭଗବାନ ଆଦାୟ ତତ୍ର ବିଜହାର ହବେଦ ମାର୍ଗାନ ଭଗବାନ ସେ ସମସ୍ତ ବେଦକୁ ପୁଣି ଉଦ୍ଧାର କରିଛନ୍ତି ଏବଂ ଭଗବାନଙ୍କୁ କିନ୍ତୁ ସେ ପ୍ରଳୟ ଜଳରେ ତାଙ୍କୁ ସେଠି ଭୟ ଲାଗୁନି ସେ ଆନନ୍ଦରେ ସେଠି ବିହାର କରୁଛନ୍ତି ବିଜହାର ବୋଲି ବିଜହାର କଲେ ଭଗବାନ ସେଠି ଆନନ୍ଦରେ ସେଠି ବିହାର କରୁଛନ୍ତି ସେ ପ୍ରଳୟ ଜଳରେ ଯୋଉ ପ୍ରଳୟ ଜଳ ଦେଖିକି ଲୋକମାନେ ବ୍ରହ୍ମାଙ୍କ ଭଳି ଜୀବ ମଧ୍ୟ ସେ ଭୟରେ ସନ୍ତପ୍ତ ହେଇଯାଉଛନ୍ତି କିନ୍ତୁ ଭଗବାନ ସେଥିରେ ଆନନ୍ଦରେ ବିହାର କରୁଛନ୍ତି ତେଣୁ ଇଏ ଭଗବାନଙ୍କର ଭଗବତା ଭଗବାନ ଖାଲି ଯେ ମନୁଷ୍ୟ ରୂପରେ ଆସି ବିଭିନ୍ନ ଲୀଳା ସବୁ କରନ୍ତି ଯୋଉ ଲୀଳାକୁ ସାଧାରଣ ଲୋକମାନେ ଅନୁକରଣ କରନ୍ତି ଏବଂ ବିଶେଷ ଭାବରେ ସମାଲୋଚନା କରନ୍ତି ଭଗବାନଙ୍କର ଲୀଳା କିନ୍ତୁ ଭଗବାନଙ୍କର ଏଇ ଯୋଉ ଲୀଳା ସବୁ ରହିଛି ଭଗବାନ ଯୋଉ ଅସ୍ତ୍ରମାନଙ୍କୁ ହତ୍ୟା କରନ୍ତି ବା ଭଗବାନ ଯୋଉ ସୃଷ୍ଟି ପ୍ରକ୍ରିୟା କରନ୍ତି ବା ଭଗବାନ କିଭଳି ସୃଷ୍ଟିକୁ ରକ୍ଷା କରନ୍ତି ଏଇସବୁ ଜିନିଷ ସେମାନେ ବୁଝିବା ପାଇଁ ଅସମର୍ଥ ହୋଇଯାଆନ୍ତି ଖାଲି ଭଗବାନଙ୍କର ଯୋଉ ନରଲୀଳା ସବୁ କରିଛନ୍ତି ସେଇ ଲୀଳାକୁ ସେମାନେ ଅନୁକରଣ କରି ତାକୁ କେତେଜଣ ସମାଲୋଚନା ମଧ୍ୟ କରିଥାନ୍ତି କିନ୍ତୁ ଭଗବାନଙ୍କର ବୃନ୍ଦାବନ ଲୀଳା ସବୁ ରହିଛି ଏସବୁ ଲୀଳାକୁ ସେମାନେ ସମାଲୋଚନା କରନ୍ତି। ତେଣୁକରି ଆମେ ଭଗବାନଙ୍କର ଲୀଳା ଯେତେବେଳେ ବିଦୁର ମୁନି ପଚାରୁଛନ୍ତି ମୈତ୍ରଙ୍କୁ ଯେ ଭଗବାନଙ୍କର ଏଇ ଯୋଉ ସୃଷ୍ଟି ପ୍ରଳୟ ସ୍ଥିତି ଏସବୁ ଜିନିଷ ଯୋଉ ଲୀଳା ଏସବୁ ମୁଁ ସବୁ ଶୁଣିସାରିଛି ବା ଜାଣିସାରିଛି, ତେଣୁ ମତେ ଟିକେ ଭଗବାନଙ୍କର ଯୋଉ ଉନ୍ନତ ଲୀଳା ସବୁ ରହିଛି, ଭଗବାନଙ୍କର ଯୋଉ ବୃନ୍ଦାବନ ଲୀଳା ବା ମଥୁରା ଲୀଳା ବା ଦ୍ୱାରକା ଲୀଳା ଏଇସବୁ ଲୀଳା ମତେ ଟିକେ ଦୟାକରି କୁହନ୍ତୁ। ଯେତେବେଳେ ମୈତ୍ରମଣି ତାଙ୍କୁ କହୁଛନ୍ତି ବିଦୁର ଯେତେବେଳେ ପଚାରୁଛନ୍ତି ମୈତ୍ରମଣିକୁ, କିନ୍ତୁ ମୈତ୍ରମଣି ସିଧାସଳଖ ସେସବୁ ଲୀଳା ବର୍ଣ୍ଣନା କରୁନାହାନ୍ତି। ସେ ପ୍ରଥମେ ଏଇ ସୃଷ୍ଟି ପ୍ରକ୍ରିୟାରୁ ଆରମ୍ଭ କରାଯାଏ। ଆମର ଶ୍ରୀମଦ ଭାଗବତ ପରେ 10ଟି ବିଷୟରେ ଯୋଉ ବର୍ଣ୍ଣନା କରାଯାଇଛି, ଅତ୍ର ତର୍କ ବିସର୍ଗ ସ୍ଥାନ ପୋଷଣ ଉଦୟ ମନ୍ୟତର ଇଶାନ କଥା ନିରୋଧ ମୁକ୍ତି ଆଶ୍ରୟ, ଏଇଭଳି 10ଟି ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ମୈତ୍ରମଣି ପ୍ରଥମେ ଏଇ ସୃଷ୍ଟି ପ୍ରକ୍ରିୟାରୁ ଆରମ୍ଭ କରାଯାଉଛି। ଭଗବାନଙ୍କର ଯୋଉ ଲୀଳା ସବୁ ରହିଛି, ବିଶେଷ ଭାବରେ ଭଗବାନଙ୍କର ଯୋଉ ବୃନ୍ଦାବନ ଲୀଳା ଇତ୍ୟାଦି ଏସବୁ ଲୀଳାକୁ ସେ ମାନେ ପ୍ରଥମେ ଭଗବାନଙ୍କର ଏସବୁ ଲୀଳାକୁ ବର୍ଣ୍ଣନା କରୁନାହାନ୍ତି। ପ୍ରଥମେ ସେ ଭଗବାନଙ୍କର ଯୋଉ ସୃଷ୍ଟି ପ୍ରକ୍ରିୟା ସେ ବର୍ଣ୍ଣନା କରୁଛନ୍ତି। ତେଣୁ ଏଠି ଆମେ ଦେଖୁଛେ କିଭଳି ସୃଷ୍ଟି ବ୍ରହ୍ମା ସବୁ ବର୍ଣ୍ଣନା କରିବେ, କିଭଳି ସୃଷ୍ଟି ହଉଛି, ଭୌତିକ ଜଗତ ସବୁ କିଭଳି ସୃଷ୍ଟି ହଉଛି। ତେଣୁ ଇଏ ହଉଛି ଭଗବାନଙ୍କର ଭଗବତ୍ତା ବୁଝିବା ପାଇଁ ହେଲେ ପ୍ରଥମେ ଆମେ ଏଇସବୁ ଜିନିଷ ଜାଣିବାକୁ ପଡିବ। ଶ୍ରୀମଦ ଭାଗବତଙ୍କୁ ଭଗବାନଙ୍କର ଅଙ୍ଗ ସହିତ ତୁଳନା କରାଯାଉଛି। ତେଣୁ ଏଇ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଏଇ ଦୁଇଟି ଭଗବାନଙ୍କର ଦୁଇଟି ପାଦପଦ୍ମ ତୁଳନା କରାଯାଉଛି। ତେଣୁ ଆମେ ଯେତେବେଳେ ଭଗବାନଙ୍କୁ ଦର୍ଶନ କରିବା ଇଏ ହଉଛି ବିଧି। ଭଗବାନଙ୍କର ମୁଖକୁ କହିଲେ ମାନେ ପ୍ରଥମେ ମୁଖକୁ ଦର୍ଶନ କରାଯାଏ, ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ ପ୍ରଥମେ ତାଙ୍କର ପାଦପଦ୍ମରୁ ଦର୍ଶନ କରିବାକୁ ପଡିବ ଏବଂ ଆସ୍ତେ ଆସ୍ତେ ଉପରକୁ ଉଠୁଛନ୍ତି ସେସବୁ ଅନ୍ତିମରେ ଭଗବାନଙ୍କର ମୁଖପଦ୍ମ ଦର୍ଶନ କରାଯାଏ। ଇଏ ହଉଛି ବିଧି, ଭଗବାନଙ୍କ ଦର୍ଶନର ବିଧି ହଉଛି। ତେଣୁ ଭଗବାନଙ୍କର ମଧ୍ୟ ବର୍ଣ୍ଣନା ସେଇଭଳି ଭାବରେ କରୁଛନ୍ତି ସୁଖଦ ଗୋସ୍ୱାମୀ, ସେଇଭଳି ଭାବେ ମୈତ୍ର ବିଦ୍ରୋହ ମଧ୍ୟ ସେଇଭଳି ଭାବେ ବର୍ଣ୍ଣନା କରୁଛନ୍ତି। ପ୍ରଥମେ ଏ ସୃଷ୍ଟି ପ୍ରକ୍ରିୟା ବର୍ଣ୍ଣନା କରାଯାଉଛି। ଏ ସୃଷ୍ଟି ପ୍ରକ୍ରିୟା ଯେତେବେଳେ ଜଣେ ଜାଣିବେ ସ୍ୱର୍ଗ ବିସର୍ଗସ୍ତ ଏବଂ ତାପରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଉଛି। ପ୍ରଥମ ସ୍ତରରେ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଉଛି, ବିଭିନ୍ନ ଭୌତିକ ଜଗତରେ କୋଉଠି ସବୁ କଣ ଅଛି। ବୈଜ୍ଞାନିକ ମାନେ ବର୍ତ୍ତମାନ ସେମାନେ ଭାବୁଛନ୍ତି ପୃଥିବୀ ଛଡ଼ା ଅନ୍ୟ କୌଣସି ଜୀବନ ନାହିଁ, ତେଣୁ ସେମାନେ ଚନ୍ଦ୍ରରେ ସେମାନଙ୍କୁ ତଥ୍ୟ କହୁଥିଲେ ଯେ ଚନ୍ଦ୍ରରେ କୌଣସି ପବନ ବା ଜଳ ବା ଜୀବନ ଏସବୁ କିଛି ନାହିଁ। ବର୍ତ୍ତମାନ ପୁଣି ସେମାନେ ଚିନ୍ତା କରୁଛନ୍ତି ଯେ ହୁଏତ ଜଳ ଥାଇପାରେ, ଏଇଭଳି ଭାବରେ ତାଙ୍କର ବିଭିନ୍ନ ମନ କଳ୍ପନା ଚାଲିଛି। କିନ୍ତୁ ପ୍ରକୃତରେ ଆମେ ଶାସ୍ତ୍ର ଅନୁସାରେ ଶ୍ରୀମଦ ଭାଗବତ ସବୁକିଛି ଜ୍ଞାନ ରହିଛି, ତେଣୁ ସ୍ଥାନ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଏ ସେତେବେଳେ କୋଉ ସ୍ଥାନରେ କିଏ ରହୁଛନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଏ। ଆମର ଏଇ ଯୋଉ 14 ବ୍ରହ୍ମାଣ୍ଡ ଅଛି, ଏଇ ମାନେ ଆମର ଚତୁର୍ମୁଖୀ ବ୍ରହ୍ମାଙ୍କର ଏଇ ଯୋଉ ଏଇ ଭୌତିକ ଜାଗ ତାକୁ 14 ବ୍ରହ୍ମାଣ୍ଡରେ ସେ ବିଭକ୍ତ କରିଛନ୍ତି, ଏଇ ବିଷୟରେ ବର୍ଣ୍ଣନା କରିବେ ବ୍ରହ୍ମାଣ୍ଡ। ତେଣୁ ଇଏ ହଉଛି ପୃଥିବୀ ଲୋକ, ଆ ଉପରେ ରହିଲେ ସ୍ୱର୍ଗ ଲୋକ ଭୂଲୋକ, ତାପରେ ଭୂବ ଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ମହତ ଲୋକ, ତାପରେ ଜନ ଲୋକ, ତାପରେ ତପ ଲୋକ ଏବଂ ଅନ୍ତିମରେ ବ୍ରହ୍ମାଙ୍କର ଲୋକ, ଯାହାକୁ ସତ୍ୟ ଲୋକ ବା ବ୍ରହ୍ମ ଲୋକ ବୋଲି କୁହାଯାଏ। ଅନ୍ତିମ ଲୋକ ଏବଂ ସେଇଭଳି ଭାବରେ ଆ ତଳେ ମଧ୍ୟ ଆହୁରି 7ଟି ଲୋକ ରହିଛି, ଯାହାକି ତଳ ଅତଳ ଅତଳ ବିତଳ ସୁତଳ ତଳାତଳ ମହିତଳ ବା ମହାତଳ ଏବଂ ରସାତଳ ଏବଂ ପାତାଳ, ଏଇଭଳି ଭାବରେ 7ଟି ପାତାଳ ବା ନିମ୍ନ ଲୋକ ସବୁ ରହିଛି। ତେଣୁ ଇଏ ହଉଛି ସୃଷ୍ଟି, ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି ଏବଂ ତା ତଳେ ପୁଣି ରହୁଛି ବିଭିନ୍ନ ନର୍କର ବର୍ଣ୍ଣନା ଅଛି। ଏତେ ନର୍କର ସବୁ ବର୍ଣ୍ଣନା ରହିଛି, ଏସବୁ ଯେତେବେଳେ ଶୁଣିଲେ ପରୀକ୍ଷିତ ମହାରାଜ ସେତେବେଳେ ସିଏ ମଧ୍ୟ ଭୟଭୀତ ହେଇଯାଉଛନ୍ତି। ଲୋକମାନେ ସମସ୍ତେ ପାପାଚରଣ କରୁଛନ୍ତି, ଏମିତି କେହି ଜୀବ ନାହାନ୍ତି ଯେ ପାପ ନର୍କ ରହିପାରୁନି, ତେଣୁ ସମସ୍ତଙ୍କୁ ଏଇ ପାପର ପ୍ରତିକ୍ରିୟା ସ୍ୱରୂପ ସମସ୍ତଙ୍କୁ ଏଇ ନର୍କ ଭୋଗ କରିବାକୁ ପଡିବ। ତେଣୁ ସର୍ବସମୟରେ ସେ ସୁଭଦେବ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି ତେବେ କେମିତି ଏ ନର୍କରୁ ଜଣେ ଉଦ୍ଧାର ପାଇଲେ। ତେଣୁ ସେଇ ସମୟରେ ବର୍ଣ୍ଣନା କରାଯାଉଛି, ସେତେବେଳେ ପୁଣି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ଯେ କେମିତି ଆମେ ନର୍କରୁ ଉଦ୍ଧାର ପାଇପାରିବା। ଅଜାମ ପ୍ରସଙ୍ଗ ଦେଇ ସେ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କ ନାମ ଯୋଉ ରହିଛି ଏ ନାମର କେତେ ଅସୀମ ଶକ୍ତି ରହିଛି ସେ ବିଷୟରେ ସେ ବର୍ଣ୍ଣନା କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ସପ୍ତସ୍କନ୍ଧରେ ଭଗବାନଙ୍କର ପୋଷଣ, ଭଗବାନ କେମିତି ତାଙ୍କର ଭକ୍ତମାନଙ୍କୁ ରକ୍ଷା କରୁଛନ୍ତି ସେ ବିଷୟରେ ପୋଷଣ ବିଷୟରେ କୁହାଯାଉଛି, ଭଗବାନ କେମିତି ତାଙ୍କର ଭକ୍ତକୁ ରକ୍ଷା କରୁଛନ୍ତି। ଏବଂ ଉଦୟ, ତାପରେ ଆସୁଛନ୍ତି ଉଦୟ, ଉତି ମାନେ ବାସନା, ବିଭିନ୍ନ ପ୍ରକାର ବାସନା, କେମିତି ବିଭିନ୍ନ ପ୍ରକାର ବାସନା ଯୋଗୁଁ କିଏ ରାକ୍ଷସ ହଉଛନ୍ତି, କିଏ ମଧ୍ୟ ଭକ୍ତ ହଉଛନ୍ତି, ତ ସପ୍ତମ ସ୍କନ୍ଧରେ ସେ ବିଷୟରେ ବର୍ଣ୍ଣନା କରାଯାଉଛି। ସପ୍ତମ ସ୍କନ୍ଧରେ ହିରଣ୍ୟକଶିପୁଙ୍କର ବର୍ଣ୍ଣନା କରାଯାଇଛି ଏବଂ ପ୍ରହ୍ଲାଦ ମହାରାଜଙ୍କୁ ବର୍ଣ୍ଣନା କରାଯାଇଛି। କେମିତି ହିରଣ୍ୟକଶିପୁ ସେ ତାହାର ଯୋଉ ବିଭିନ୍ନ ପ୍ରକାର ଯୋଉ କର୍ମ ବାସନା ରହିଛି, ଯୋଉଥିରେ କି ସେ ବିଭିନ୍ନ ତପସ୍ୟା, ବହୁତ ଉଗ୍ର ତପସ୍ୟା କରି ସେ ବ୍ରହ୍ମାଙ୍କଠାରୁ ବର ପ୍ରାପ୍ତ ହେଇଛନ୍ତି, ଯେ ସେ କୌଣସି ଉପାୟରେ ସେ ନ ମରିବା ପାଇଁ ସେ ବିଭିନ୍ନ ପ୍ରକାର ବର ପ୍ରାପ୍ତ ହେଲେ। କିନ୍ତୁ ପ୍ରହ୍ଲାଦ ମହାରାଜ ଆମେ ଦେଖିବା, ସେ ଯେତେବେଳେ ସାଧୁ ସଂଗ୍ରହ କରିଛନ୍ତି, ନାରଦ ମୁନିଙ୍କର ସଂଗ୍ରହ କରିଛନ୍ତି, ସେ ସମୟରେ ସେ ଭକ୍ତି ଗ୍ରହଣ କରିଛନ୍ତି, ଭକ୍ତି ମାର୍ଗକୁ ଗ୍ରହଣ କରିଛନ୍ତି। ତେଣୁ ଇଏ ହେଉଛି ବିଭିନ୍ନ ପ୍ରକାର ଆମର ଯୋଉ ବାସନା ସବୁ ରହିଛି, ଏ ବାସନା ଫଳରେ କିଭଳି ଭାବରେ ସେ ସବୁ କର୍ମ କରୁଛନ୍ତି ଏବଂ ସେ କର୍ମଫଳ ସେମାନେ ଭୋଗ କରୁଛନ୍ତି, ସେ ବିଷୟରେ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି। ତାନ ପୋଷଣ ଉଦୟ, ପୋଷଣ ଉଦୟ ଉଦୟ ହେଉଛି କର୍ମ ବାସନା କଥା କହିବା। ତାପରେ ଆସୁଛନ୍ତି ଅଷ୍ଟମ ସ୍କନ୍ଧରେ ମନୋଦର, ବିଭିନ୍ନ ମନୁଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି। ଆମର ଯେଉଁ ଚଉଦ ଜଣ ମନୁ ରହିଛନ୍ତି, ସେ ମନୁଙ୍କ ବିଷୟରେ ବିଭିନ୍ନ ପ୍ରକାର ବର୍ଣ୍ଣନା ସବୁ ରହିଛି, କିଏ କେଉଁ ମନୁ ସ୍ୱୟମ୍ଭୁ ମନୁଙ୍କ ସମୟରେ କ'ଣ ହେଇଥିଲା, ଯେଉଁ ପ୍ରଥମ ମନୁ, ତେଣୁ ଏହିଭଳି ଭାବରେ ସମସ୍ତ ମନୁଙ୍କର ବିଷୟରେ ବର୍ଣ୍ଣନା କରାଯାଉଛି ଅଷ୍ଟମ ସ୍କନ୍ଧରେ। ମନୁଙ୍କର ଇଶାନ କଥା, ଭଗବାନଙ୍କର ବିଭିନ୍ନ ସବୁ ବିଭିନ୍ନ ଲୀଳା ସବୁ ରହିଛି, ସେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି। ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଆମର କିଏ ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜ କିଭଳି ଜଣେ ଭକ୍ତ, ଏତେ ଉନ୍ନତ ଭକ୍ତ ଥିଲେ, ଯେ କି ଦୁର୍ବାସା ମୁନି ଯେ କି ଅତ୍ୟନ୍ତ ସିଦ୍ଧ ଜଣେ ଯୋଗୀ ଥିଲେ, ସେ ମଧ୍ୟ ତାଙ୍କ ପାଖରେ ହାରି ଯାଇଛନ୍ତି। ତେଣୁ ଈଶାନ କଥା ଭଗବାନଙ୍କର ବିଭିନ୍ନ ଲୀଳା ସହ ବର୍ଣ୍ଣନା କରାଯାଉଛି, ନନ୍ତର ଈଶାନ କଥା। ତାପରେ ନିରୋଧ ମୁକ୍ତିର ଆଶ୍ରୟ, ତାପରେ ଭଗବାନଙ୍କର ଯୋଉ ବିଭିନ୍ନ ପ୍ରକାର ଲୀଳା ସବୁ ହେଇଛି, ସେସବୁ ଲୀଳା ଦଶମ ସ୍କନ୍ଧରେ ଜଣେ ପଢିବା ପାଇଁ ଯୋଗ୍ୟ ହେବେ। ଏ ନବମ ସ୍କନ୍ଧ ପର୍ଯ୍ୟନ୍ତ ପାଠ କଲା ପରେ ଜଣେ ଦଶମ ସ୍କନ୍ଧ ପଢିବା ପାଇଁ ଯୋଗ୍ୟ ହେବେ ଭଗବାନଙ୍କ ଲୀଳା। ତେଣୁ ଭଗବାନଙ୍କର ଏଇସବୁ ଯେଉଁମାନେ ଜାଣୁନାହାନ୍ତି, ସେଥିପାଇଁ କହୁଛି ଯେଉଁମାନେ ଅହମ୍ ଇ ସର୍ବଜ ଜ୍ଞାନ ଭୋକ୍ତା ଚ ପ୍ରଭୁରେବ ଚ ନ ତୁମାମ ଅଭିଜ୍ଞାନ ଆଦି ତତ୍ତ୍ୱନାଥ, ଯେଉଁମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣିପାରୁନାହାନ୍ତି, ଯେ ସିଏ ହେଉଛନ୍ତି ସମସ୍ତ କିଛିର ଉପଭୋକ୍ତାରୀ। କାରଣ ଆମେ ଭ୍ରମବଶତଃ ହେଉଛେ, ଆମେ ହେଉଛୁ ପ୍ରକୃତିର ଉପଭୋକ୍ତାରୀ। ତେଣୁ ଯେଉଁମାନେ ଭଗବାନଙ୍କୁ ନିଜର କମ୍ପିଟିଟିଭ୍ ହିସାବରେ ଦେଖୁଛନ୍ତି ବା ନିଜର ଯୋଦ୍ଧା ନିଜର ସମକକ୍ଷ ବେଳେ ଚିନ୍ତା କରୁଛନ୍ତି, ସେମାନେ ଅହମ୍ ହି ସର୍ବଜ୍ଞାନ, ସିଏ ହେଉଛନ୍ତି ଭୋକ୍ତା, ସିଏ ହେଉଛନ୍ତି ପ୍ରକୃତ ଉପଭୋକ୍ତାରୀ, ଏବଂ ସିଏ ହେଉଛନ୍ତି ପ୍ରଭୁ ବା ସିଏ ହେଉଛନ୍ତି ପ୍ରକୃତ ମାଲିକ। ଅହମ୍ ହି ସର୍ବଜ୍ଞାନ ଭୋକ୍ତା ଚ ପ୍ରଭୁରେ ବଚ ନ ତୁମାମ ଅଭିଜ୍ଞାନାଦି ତତ୍ତ୍ୱେ, ତତ୍ତ୍ୱରେ ଏଇସବୁ ଯେଉଁମାନେ ଜାଣିପାରୁନାହାନ୍ତି ସେମାନଙ୍କର ନ ତୁମାମ ଅଭିଜ୍ଞାନ ତତ୍ତ୍ୱେ ଚବନ୍ତି, ମାନେ ସେମାନଙ୍କର ପତନ ହେଇଯାଏ, ସେମାନେ ପ୍ରକୃତ ଭଗବାନଙ୍କ ବିଷୟରେ ନ ଜାଣିକରି ବିଭିନ୍ନ ପ୍ରକାର ମନକଳ୍ପନା ସବୁ କରୁଛନ୍ତି, ତେଣୁକରି ତାଙ୍କର ପ୍ରକୃତ ସ୍ଥିତି, ତାଙ୍କର ଯେଉଁ ଆତ୍ମା ସମ୍ବନ୍ଧୀୟ ସ୍ଥିତି, ସେ ବା ଆତ୍ମା ସମ୍ବନ୍ଧୀୟ ଜ୍ଞାନ ସେ ପ୍ରାପ୍ତ ହେଇପାରୁନାହାନ୍ତି। ତେଣୁ ଏଇସବୁ ବିଭିନ୍ନ ଅବତାର ବିଷୟରେ ଯେଉଁ ବର୍ଣ୍ଣନା କରାଯାଉଛି, ଆମର ଦେଖିବା ଯେଉଁ 60,000 ଋଷି ବା 88,000 ଋଷି ନୈମିଷାରଣ୍ୟରେ ଯେତେବେଳେ ସୁତ ଗୋସ୍ୱାମୀ ପ୍ରଶ୍ନ ପଚାରିଛନ୍ତି, 6 ପ୍ରଶ୍ନ ମୁଖ୍ୟ ପ୍ରଶ୍ନ, ତା ଦେହରେ ମଧ୍ୟ ଗୋଟିଏ ପ୍ରଶ୍ନ ରହିଛି ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କର। ଭଗବାନଙ୍କର ବିଭିନ୍ନ ଅବତାର ସବୁ ଆସୁଛନ୍ତି, ଭଗବାନଙ୍କର ଚତୁର୍ଥାରେ ଭଗବାନ କହୁଛନ୍ତି, କାହିଁକି ବିଭିନ୍ନ ଅବତାର ସବୁ ଆସୁଛନ୍ତି। ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁତ୍ଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ ପରିତ୍ରାଣାୟ ସାଧୁନାମ ବିନାଶାୟ ଚତୁଷ୍ପୁଦାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି। ପ୍ରତି ଯଦା ଯଦା ହିଁ ଧର୍ମ ଏଇ ଭୌତିକ ଜଗତ ଏଭଳି ଭାବରେ ସୃଷ୍ଟି ହେଇଛି, ଯେଉଁଠି ଧର୍ମର ସବୁବେଳେ ଗ୍ଲାନି, ଏ ଭୌତିକ ଜଗତର ଅର୍ଥ ହେଉଛି ସବୁବେଳେ ଧର୍ମର ଗ୍ଲାନି ହେଉଛି, ଏବଂ ଧର୍ମର ଗ୍ଲାନି ହେବା ସାଙ୍ଗେ ସାଙ୍ଗେ ଅଧର୍ମର ମଧ୍ୟ ଅଭ୍ୟୁତ୍ଥାନ ହେଉଛି। ତେଣୁ ଧର୍ମର ଯେଉଁ ଚାରିପାଦ ରହିଛି, ଧର୍ମର ଚାରିପାଦ ହେଉଛି ତପସ୍ୟା, ଦୟା, ଶୌଚ ଏବଂ ସତ୍ୟ, ଏ ଚାରୋଟି ହେଉଛି ଧର୍ମର ଚାରିପାଦ। ତେଣୁ ସତ୍ୟ ଯୁଗରେ ଆମେ ଦେଖିବା ଯେତେବେଳେ ଏଇ ଚାରିପାଳ ସବୁ ସୁରକ୍ଷିତ ହେଇକି ରହୁଛନ୍ତି, କିନ୍ତୁ ଯେତେବେଳେ ଯୁଗର ପରିବର୍ତ୍ତନ ହେଉଛି, ସତ୍ୟ ଯୁଗ ପାଳ ଯେତେବେଳେ ତ୍ରେତା ଯୁଗ ଆସୁଛନ୍ତି, ସେତେବେଳେ ଧର୍ମର ଗୋଟିଏ ପାଦ ନଷ୍ଟ ହେଇଯାଉଛି। ତେଣୁ ସେ ସମୟରେ ଧର୍ମର ଯେତେବେଳେ ଜ୍ଞାନୀ ହେଉଛି, ସେ ସମୟରେ ଅଧର୍ମ ମଧ୍ୟ ଅଭ୍ୟୁତ୍ଥାନ ହେଉଛି। ଅଧର୍ମର ଚାରିପାଦ ହେଉଛି କ'ଣ ନା ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା, ଜୁଆ ଖେଳ, ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ, ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ଯୋଉ ଜୀବହତ୍ୟା ବା ମାଛ ମାଂସ ଭକ୍ଷଣ ଯୋଉ ରହୁଛି, ଏ ଚାରୋଟି ହେଉଛି ଅଧର୍ମର ଚାରିପାଦ। ତେଣୁ ଧର୍ମର ଯେତେବେଳେ ଗ୍ରାହ୍ୟ ହେଉଛି ଅଧର୍ମର ସେ ବିଷୟରେ ଅଭ୍ୟତାନ୍ତ ଅଭୂତାନ୍ତ ହେବ ଏବଂ ଯଦା ଯଦାହି ଧର୍ମସ୍ୟ ଗ୍ରାହଣୀ ଭଜି ଭାରତ ଅଭ୍ୟୁତ୍ଥାନ ତଦାତ୍ମାନ ଭଗବାନ ନିଜେ ସେତେବେଳେ ଆସୁଛନ୍ତି ସୁଧାମୀ ନିଜେ ଆସୁଛନ୍ତି ଆମେ ହୋଇଛି ଆସୁନାହାନ୍ତି ଭଗବାନ ଆମେ ଯେଉଁ ଆସୁଛେ ଆମେ କର୍ମଫଳ ଅନୁସାରେ ଆମେ ଆସୁଛେ କର୍ମଣା ଦୈବନେତ୍ରୀଣ ଜନ୍ତୁ ଦେହପତାଏ ଆମେ ପୂର୍ବଜନ୍ମରେ ଯେଉଁଭଳି ଭାବରେ କର୍ମ କରିଥିଲେ ସେଇ ଅନୁସାରେ ଦେବତାମାନଙ୍କ ଦ୍ୱାରା ଆମେ ଗୋଟେ ଶରୀର ପ୍ରାପ୍ତ ହେଉଛେ କିନ୍ତୁ ଭଗବାନ ଯେଉଁ ଆସୁଛନ୍ତି ବିଭିନ୍ନ ଖାଲି ଯେ ମନୁଷ୍ୟ ସମାଜରେ ଆସୁଛନ୍ତି ତା ନୁହଁ ଆମେ ଦେଖୁଛେ ଏଠି ମତ୍ସ୍ୟ ସମାଜରେ ସେ ଆସୁଛନ୍ତି କୋଉଠି ଋଷି ସମାଜରେ ସେ ଆସୁଛନ୍ତି କୋଉଠି ଦେବତା ସମାଜରେ ଆସୁଛନ୍ତି ଶ୍ରୀମଦ ଭାଗବତ ସପ୍ତମରେ ପ୍ରହ୍ଲାଦ ମହାରାଜ ଭଗବାନଙ୍କର ଯେତେବେଳେ ସ୍ତୁତି କରିଛନ୍ତି ସେତେବେଳେ ସେ ଏକଥା କହୁଛନ୍ତି ଭଗବାନ ସବୁ ବିଭିନ୍ନ ଅବତାର ସବୁ ଆସୁଛନ୍ତି କେତେବେଳେ ମନୁଷ୍ୟ ସମାଜରେ ଆସୁଛନ୍ତି ଭଗବାନ ଯେତେବେଳେ 5,000 ବର୍ଷ ତଳେ ଆସିଥିଲେ ମନୁଷ୍ୟ ସମାଜରେ ଆସିଥିଲେ କୃଷ୍ଣ ରୂପରେ ଆସିଥିଲେ ଲୋକମାନେ ତାଙ୍କୁ ଅବଦାନ ଠିକ ଭାବରେ ବୁଝିପାରୁନଥିଲେ ତେଣୁ ଭଗବାନ କହୁଛନ୍ତି ଅବଜାନନ୍ତି ପରମ ଭାବ ମଜାନନ୍ତ ମମ ଭୂତ ମହେଶ୍ୱର ସେମାନେ ଜାଣିପାରୁ ସେମାନେ କହୁଛନ୍ତି ଇଏ ଆମ ଭଳି ଜଣେ ମଣିଷ ଏବଂ ଏଠି ମଧ୍ୟ ମତ୍ସ୍ୟ ଅବତାରରେ ଆସୁଛନ୍ତି ସାଧାରଣ ମତ୍ସ୍ୟମାନେ ଭାବୁଛନ୍ତି ସିଏ ମଧ୍ୟ ଆମ ଭଳି ମତ୍ସ୍ୟ ଜଣେ ଆସିବା ଆଗତ ତୃତୀୟ ସ୍ଥାନରେ ବିଦ୍ରୋହ ଚେତା କହିଛନ୍ତି ଯେତେବେଳେ ଭଗବାନ ଯାଦବ ମନ୍ତ୍ରରେ ଆସିଥିଲେ ସେତେବେଳେ ଯାଦବ ମାନେ ଭାବୁଥିଲେ ଅହୋ ବତ ଦୁର୍ଭୋଗ ବୋଲି ସେ କହୁଛନ୍ତି ଉଦ୍ଧବ କହୁଛନ୍ତି ବିଦ୍ରୋହ କହୁଛନ୍ତି ଯେ ଅହୋଗତ ଦୁର୍ଭୋଗ ଯାଦବ ନିଦ୍ରାଙ୍ଗ ବି ଯାଦବ ମାନେ ବିଶେଷ ଭାବରେ ବହୁତ ଦୁର୍ଭାଗ ଯଦିଓ ଭଗବାନ ଯାଦବ ମାନଙ୍କ ସହିତ ବିଭିନ୍ନ ଲୋକ ସେ ଭଗବାନଙ୍କ ଗୋଟେ ନାମ ହେଉଛି ଯଦୁ ଯଦୁ ଜଗବନ୍ଧୁ ହେ ଯଦୁ ନନ୍ଦନ ବୋଲି କହୁଛି କିନ୍ତୁ ଉଦ୍ଧବ କହୁଛନ୍ତି ସେମାନେ ବହୁତ ଦୁର୍ଭାଗ କାହିଁକି ଦୁର୍ଭାଗ ଅହୋଗତ ଦୁର୍ଭାଗ ଆମେ ଯାଦବାନ ଜଣା ଭିତରାଙ୍ଗ ପିଢି ଯେ ସମ୍ବସତ ହରି ହରି ସ୍ୱୟଂ ହରି ଭଗବାନ ନିଜେ ତାଙ୍କ ପାଖରେ ରହୁଛନ୍ତି ଯେ ସମ୍ବସତ ହରି କିନ୍ତୁ ସେମାନେ ତାଙ୍କୁ ଭଗବାନ ବୋଲି ଜାଣିପାରୁନାହାନ୍ତି କେମିତି ନା ମୀନା ଏବ ଉଳୁପକମ୍ ମୀନା ଏବ ଉଳୁପକମ୍ ମୀନ ଶବ୍ଦର ବ୍ୟବହାର କରାଯାଇଛି କାହିଁକି ନା ଆମେ ଚନ୍ଦ୍ର ଯେଉଁ ଆସୁଛନ୍ତି ସେ ଆସୁଛନ୍ତି କେଉଁଠୁ ସେ ଆସୁଛନ୍ତି କ୍ଷୀର ସମୁଦ୍ରରୁ ଆସୁଛନ୍ତି ଉଡ଼ୁପ ଇବ ଉଡ଼ୁପମ୍ ଉଡ଼ୁପମ୍ ହେଉଛନ୍ତି ମାନେ ଚନ୍ଦ୍ର ଚନ୍ଦ୍ର କ୍ଷୀର ସମୁଦ୍ରରେ ଯେତେବେଳେ ଚନ୍ଦ୍ର ରହୁଛନ୍ତି ସେଠି ମଧ୍ୟ ମୀନାମାନେ ଅଛନ୍ତି ତେଣୁ ସିଏ ଭାବୁଛନ୍ତି ଇଏ ଯେଉଁ ଚନ୍ଦ୍ର କଥା କିଛି ଭାବୁଛନ୍ତି ଇଏ ଗୋଟେ ଚିକିଣିଆ ଚନ୍ଦ୍ର ଏଇ ଚିକିଣିଆ ମୀନ ଗୋଟେ ତେଣୁ ସେ କଥା ଆସି କହୁଛନ୍ତି ଦୁର୍ଭୋଗ ବା ଲୋପୟମ ଯାଦବ ନିତରାମ ପି ଯେ ସମ୍ବସତ ନ କିନ୍ତୁ ହରି ମୀନା ଇବ ଉଡ଼ୁପ ଯେକୌଣସି ସମାଜରେ ଆସିଲେ ମଧ୍ୟ ଭଗବାନ କେତେବେଳେ ନୃ ସମାଜରେ ଆସୁଛନ୍ତି ଏଠି ଦେଖୁଛେ ଆମେ ମତ୍ସ୍ୟ ସମାଜରେ ଆସୁଛନ୍ତି କେତେବେଳେ ଋଷି ସମାଜରେ ଆସୁଛନ୍ତି ଯେମିତି ନରନାରାୟଣ ସେ ବିଷୟରେ ମଧ୍ୟ ଆମର ପୂର୍ବରୁ ବର୍ଣ୍ଣନା କରାଯାଇଛି ନରନାରାୟଣ ସେ ଋଷି ହିସାବରେ ଆସୁଛନ୍ତି ଋଷି ସମାଜରେ ଆସୁଛନ୍ତି କିନ୍ତୁ ସମସ୍ତ ଋଷି ତାଙ୍କୁ ବୁଝିପାରୁନାହାନ୍ତି ନର ସମାଜରେ ଆସିଲେ ମଧ୍ୟ ସମସ୍ତ ନରମାନେ ବା ସମସ୍ତ ମନୁଷ୍ୟମାନେ ତାଙ୍କୁ ଜାଣିପାରୁନାହାନ୍ତି ଏବଂ ମତ୍ସ୍ୟ ସମାଜରେ ଆସିଲେ ମଧ୍ୟ ମତ୍ସ୍ୟମାନେ ଭାବୁଛନ୍ତି ଇଏ ଆମ ଭଳି ଜଣେ ବଡ଼ ଭାଇ ଆମର ଋଷି ଦେବ ଦଶାବତାରେ କେତେବେଳେ ଦେବତାମାନଙ୍କ ସମାଜରେ ଆସୁଛନ୍ତି ଯେମିତି ବାମନ ଦେବ ଆସିଥିଲେ ଭଗବାନଙ୍କର ମାନେ ଦେବତାମାନଙ୍କ ସମାଜରେ ଆସିଛନ୍ତି ଭଗବାନ ବାମନ ଦେବ ଆସିଛନ୍ତି ତେଣୁ ଭଗବାନଙ୍କର ଆଉ ଗୋଟେ ନାମ ହେଉଛି ଉପେନ୍ଦ୍ର ଅର୍ଥାତ୍ ଇନ୍ଦ୍ରଙ୍କର ସ୍ଥାନ ଭାଇ ରୂପରେ ସେ କାର୍ଯ୍ୟ କରିଛନ୍ତି ତେଣୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଇଥମ ରୁତ ଋଷି ଦେବ ଦଶାବତାରେ ଲୋକାନ ବିବାହ ହୋଇଛି ହଂସି ଜଗତ ପ୍ରତିଭା କାହିଁକି ଆସୁଛନ୍ତି ନା ଏଠି ଯେମିତି ଭଗବାନ କହିଲେ ପରିତ୍ରାଣାୟ ସାଧୁନା ନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗତି ତେଣୁ ସେଇଭଳି ଭାବରେ ପ୍ରହ୍ଲାଦ ମହାରାଜ ସେ କଥା କହୁଛନ୍ତି ଯେ ଇଥମ ଋଷି ଦେବ ଦଶାବତାରେ ଲୋକାନ ବିବାହ ହୋଇଛି ଲୋକମାନଙ୍କୁ ପାଳନ କରୁଛନ୍ତି ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଆସୁନାହାନ୍ତି ତାଙ୍କୁ ହଂସି ତାଙ୍କୁ ହତ୍ୟା କରୁଛନ୍ତି ଏବଂ ଏଇଭଳି ଭାବରେ ଜଗତ ପାଳନ କରୁଛନ୍ତି ଜଗତ ପ୍ରତିପାଳନ ଏବଂ ଧର୍ମ ମହାପୁରୁଷ ପାଶି ଯୋଗାନୁଭୂତ ସେ ପ୍ରତିଯୋଗିତାରେ ଭଗବାନ ଆସୁଛନ୍ତି, ବିଭିନ୍ନ ଲୀଳା ତାଙ୍କ ସବୁ କରୁଛନ୍ତି, ବିଭିନ୍ନ ଅବତାର ନେଇକି ବିଭିନ୍ନ କାର୍ଯ୍ୟ ସବୁ କରୁଛନ୍ତି। ଏ ବିଶେଷ ଭାବରେ କଳିକାଳରେ ଯୋଉ ଆସିବେ ବା ଆସୁଛନ୍ତି ସିଏ ହେଉଛନ୍ତି ଯତ୍ ଅଭବ ସ୍ତ୍ରୀଯୁଗତ ସର୍ବମ ଛନ୍ନ କଳୁ, ଛନ୍ନ କଳୁ ଅର୍ଥ ସେ କଳିଯୁଗରେ ଭଗବାନ ଆସିଲେ ମଧ୍ୟ ଆମେ ତାକୁ ଜାଣିପାରିବେ, କାରଣ ଭଗବାନ ଆସିଛନ୍ତି 500 ବର୍ଷ ତଳେ ମହାପ୍ରଭୁ ପାଇଁ ଆସିଛନ୍ତି, କିନ୍ତୁ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ଜାଣିଥାଏ ଛନ୍ନ କଳୁ, କାରଣ ସେ ଆସୁଛନ୍ତି ଛତ୍ର ଅବତାର ଆସୁଛନ୍ତି, ସେ ଭଗବତା ତାଙ୍କ ପ୍ରକାଶ କରୁନାହାନ୍ତି। ଯଦିଓ ସେ ସ୍ୱୟଂ ଭଗବାନ, ତାଙ୍କୁ ଯିଏ ତାଙ୍କୁ କହନ୍ତି ଯେ ଆପଣ ହେଉଛନ୍ତି ଭଗବାନ ସାକ୍ଷାତ ନାରାୟଣ, ସେ ନିଜ କାନରେ ହାତ ଦେଇଛନ୍ତି, ସେ କହନ୍ତି ବିଷ୍ଣୁ ବିଷ୍ଣୁ କହିକି ତାଙ୍କ କାନରେ ହାତ ଦେଇଛନ୍ତି। ସ୍ୱୟଂ ଭଗବାନ ଆସୁଛନ୍ତି ଏବଂ ତାଙ୍କୁ ଯେତେବେଳେ ଭଗବାନ ବୋଲି ସମ୍ବୋଧନ କରାଯାଉଛି ସେ ନିଜେ ସେଟା ଗ୍ରହଣ କରୁନାହାନ୍ତି। କିନ୍ତୁ ଆମେ ଦେଖିବା କଳିଯୁଗରେ ଲକ୍ଷ ଲକ୍ଷ ବର୍ତ୍ତମାନ ଅବତାର ରାଜିଯାଇଛନ୍ତି, ଯେଉଁମାନେ ପ୍ରକୃତରେ ସବୁ ଜୀବ ସେମାନେ ନିଜକୁ ଅବତାର ବୋଲି ବା ଭଗବାନ ବୋଲି ମାନେ ସମସ୍ତଙ୍କୁ ସମସ୍ତଙ୍କ ଆଗରେ ସେ ପ୍ରତିପାଦନ କରୁଛନ୍ତି। ତେଣୁ ସେଥିପାଇଁ ସେଇ ଲୋକମାନଙ୍କୁ ଏଇସବୁ ଜିନିଷ ଜଣେଇବା ପାଇଁ, ଏ ଜ୍ଞାନ ପ୍ରଦାନ କରିବା ପାଇଁ ଏଇସବୁ ଶାସ୍ତ୍ରରେ ସବୁ ଦିଆଯାଇଛି। ତେଣୁକରି ପ୍ରହ୍ଲାଦ ମହାରାଜ କହୁଛନ୍ତି ଆପଣ ହେଉଛନ୍ତି ତ୍ରିଯୁଗ, ତ୍ରିଯୁଗ ଅର୍ଥ ଆପଣ ଅନ୍ୟ ଯୁଗ ସତ୍ୟ ତ୍ରେତୟା ଏବଂ ଦ୍ୱାପର, ଏ ତିନି ଯୁଗରେ ଆପଣ ଯେଭଳି ଭାବରେ ଲୀଳା କରନ୍ତି, ଲୀଳା ଅବତାରରେ ଆସନ୍ତି, କଳିଯୁଗରେ ସେଭଳି ଲୀଳା ପ୍ରକାଶ କରନ୍ତି ନାହିଁ। ତେଣୁକରି ଭଗବାନଙ୍କର ଆଉ ଗୋଟେ ନାମ ହେଉଛି ତ୍ରିଯୁଗ। ତେଣୁ ଏଇଟା ଆମେ ଜାଣିବା କଥା, ଏଇ ଶାସ୍ତ୍ରର ନିର୍ଦ୍ଦେଶ ଯୋଉ ରହିଛି, ଶାସ୍ତ୍ରର ଜ୍ଞାନ ଯୋଉ ରହିଛି, ଏଇ ସେଥିପାଇଁ ଏଇ ଶାସ୍ତ୍ରକୁ ସୂର୍ଯ୍ୟ ବୋଲି ସୂର୍ଯ୍ୟ ସମ କୁହାଯାଉଛି। କୃଷ୍ଣ ସ୍ୱଭାବ ଭଗତେ ଧର୍ମ ଜ୍ଞାନାଧିବିଷ କଳୌ ନଷ୍ଟ ଦୃଷ୍ଟମ ଏଇ ପୁରାଣିତ, ଭଗବାନ କଳିଯୁଗରେ ଚାଲିଯାଇଛନ୍ତି ଏବଂ ସବୁକିଛି ଅନ୍ଧାର ବର୍ତ୍ତମାନ ଅନ୍ଧକାର ଭିତରେ ରହିଛି, କିନ୍ତୁ ଏଇ ଅନ୍ଧକାରରେ ଆଲୋକ ପ୍ରଦାନ କରିବା ପାଇଁ ଏସ ପୁରାଣାର୍କ ଉନ୍ମୋଦିତ, ପୁରାଣ ରୂପକ ଏଇ ଭାଗବତ ରୂପକ ପୁରାଣ ଯିଏକି ସୂର୍ଯ୍ୟ ଭଳି ବର୍ତ୍ତମାନ ଉଦିତ ହେଇକି ଆସିଛନ୍ତି। ତେଣୁ ଏଇ ଭାଗବତ ରୂପକ ସୂର୍ଯ୍ୟର ଯେଉଁମାନେ ଆଶ୍ରୟ ଗ୍ରହଣ କରିବେ ତାଙ୍କ ପାଇଁ ଆଉ କୌଣସି ଅନ୍ଧକାର ରହିବ ନାହିଁ, ସେ ସବୁକିଛି ଜାଣିପାରିବେ। କିନ୍ତୁ ଯେଉଁମାନେ ଭାଗବତ ରୂପକର ସୂର୍ଯ୍ୟଙ୍କର ଆଲୋକ ମାନେ ଯେଉଁମାନେ ଆଶ୍ରୟ ଗ୍ରହଣ କରୁନାହାନ୍ତି ସେମାନେ ଅନ୍ଧକାର ଭିତରେ ରହିଥିବାରୁ ସେମାନେ ଭାବୁଛନ୍ତି ଇଏ ହୁଏତ ଭଗବାନ ହେଇତେ କରନ୍ତି, ସିଏ ହୁଏତ ଭଗବାନ ହେଇତେ କରନ୍ତି। କଳିଯୁଗରେ ପ୍ରକୃତରେ କୌଣସି ଅବତାର ଭଗବାନଙ୍କର ଅବତାର କିଛି ନାହିଁ, ନୀଳ ଅବତାର କିଛି ନାହିଁ, କିନ୍ତୁ ଆମେ ଦେଖିବା ବର୍ତ୍ତମାନ ଅନେକ ଅବତାର ସବୁ ଆସୁଛନ୍ତି। ତେଣୁ ଅବତାରଙ୍କ ବିଷୟରେ ସେଥିପାଇଁ ଅବତାରଙ୍କ ବିଷୟରେ ବର୍ଣ୍ଣନା କରାଯାଏ, କାରଣ ହେଉଛି ସେଇଟା ଭଗବାନ ଯେତେବେଳେ ଏକାଶ ଅଧ୍ୟାୟରେ ଭଗବତ ଗୀତାରେ ଏକାଶ ଅଧ୍ୟାୟରେ ଭଗବାନ ଅର୍ଜୁନ ଯେତେବେଳେ ପ୍ରାର୍ଥନା କରୁଛନ୍ତି ଯେ ମୋତେ ଟିକେ ଆପଣଙ୍କର ଯେଉଁ 10 ଅଧ୍ୟାୟରେ ଯେଉଁ ବିଭିନ୍ନ ବିଭୂତି ବିଷୟରେ ବର୍ଣ୍ଣନା କଲେ ସେ ବିଷୟରେ ଟିକେ ମୋତେ ଦେଖାନ୍ତୁ, ଆପଣ କିଭଳି ଏ ସାରା ପୃଥିବୀ ମାନେ ଭୌତିକ ଜଗତରେ ବ୍ୟାପିକି ରହିଛନ୍ତି ଏବଂ ଏ ତ ଯଥାର୍ଥ ବେତତ୍ତ୍ୱ ପୁରୁଷୋତ୍ତମ ଦଷ୍ଟୁମ ଇଚ୍ଛାମି ତେ ରୂପମ ଐଶ୍ୱର ଯୋଗ ଐଶ୍ୱର, ସେଇ ଐଶ୍ୱର୍ଯ୍ୟ ସବୁ ମୁଁ ଦେଖିବା ପାଇଁ ଚାହୁଁ, ମୋତେ ଟିକେ କୃପା କରି ଦେଖାନ୍ତୁ। ତେଣୁ ଭଗବାନ କହୁଛନ୍ତି ମୁଁ ତମକୁ ଦେଖେଇବି, ପଶ୍ଚମେ ପାତ ରୂପାଣୀ ସତସ୍ରୋତ ସହସ୍ରୋତ ନାନା ବିଧାନ ଦିବ୍ୟାନୀ ନାନା ବର୍ଣ୍ଣାକୃତି ଏସବୁ ମୁଁ ତମକୁ ଦେଖେଇବି, କିନ୍ତୁ ତମେ ଦେଖିପାରିବ ନାହିଁ, କାରଣ ତମେ ନିଜ ଚକ୍ଷୁରେ ସେସବୁ ଦେଖିବା ପାଇଁ ତମର ସାମର୍ଥ୍ୟ ନାହିଁ। ତେଣୁ କହୁଛନ୍ତି ନ ତୁମାନ ସକ୍ୟ ଦଷ୍ଟ ମନେ ନେଇବ ସ୍ୱ ଚକ୍ଷୁତା ଦିବ୍ୟମ ଦଦାମିତି ଚକ୍ଷୁ ପଶ୍ଚମେ ଯୋଗମେଶ୍ୱର, ମୁଁ ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି ଯାହାଫଳରେ କି ତମେ ସବୁ ଏସବୁ ଦେଖିପାରିବ। ତେଣୁ ସେଇ ଦିବ୍ୟ ଚକ୍ଷୁ ସାହାଯ୍ୟରେ ବା ଦିବ୍ୟ ଜ୍ଞାନ ସାହାଯ୍ୟରେ ହିଁ ଆମେ ଏସବୁ ଜିନିଷ ଜାଣିପାରିବା। ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଆମ ନିଜର ଯୋଉ ଭୌତିକ ଇନ୍ଦ୍ରିୟ ସବୁ ରହିଛି ଅଥବା ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟମ ଇନ୍ଦ୍ରିୟ ସେବନ ଜିହ୍ୱାଦୌ ସ୍ୱୟମେବ ସ୍ମୃତି ହେବ, ଆମର ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଏସବୁ ଆମେ କହିବା ନାହିଁ ଯେ ହଜାର ହଜାର ଲୋକ ବର୍ତ୍ତମାନ ଆଗକୁ ଭଗବାନ ମାନୁଛନ୍ତି ତାହେଲେ ଏ ଭଗବାନ, ଏଇଟା ଏଇଟା ହେଉଛି ପ୍ରକୃତରେ ପ୍ରକୃତ ତତ୍ତ୍ୱ ଜିନିଷ ନୁହଁ, ତତ୍ତ୍ୱ ଜିନିଷ ସେଥିପାଇଁ ଭଗବତାର ସପ୍ତମଧ୍ୟାୟରେ ଭଗବାନ କହୁଛନ୍ତି ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ ଯତବି ସିଦ୍ଧ ହେ ଯତତାମ ଅଭି ସିଦ୍ଧାନାମ କଶ୍ଚିତ ମାନ ବ୍ୟତୀ ତତ୍ତ୍ୱ, ହଜାର ହଜାର ଲୋକମାନେ ହୁଏତ ସେମାନେ ଯେଉଁଭଳିଆ ଜୀବନଯାପନ କରୁଛନ୍ତି ପଶୁ ସ୍ତରରେ ଅଛନ୍ତି ସେମାନେ, ତେଣୁ ଜୀବନର ପ୍ରକୃତ ଲକ୍ଷ୍ୟ ଏସବୁ ଜିନିଷ ସେମାନେ ଜାଣିପାରୁନାହାନ୍ତି। ତେଣୁକରି ଆମେ ଯଦି କହିବା ଯେ ହଜାର ହଜାର ଲୋକ ଆମକୁ କହୁଛନ୍ତି ଭଗବାନ ବୋଲି ତାହେଲେ ଆମେ ଗ୍ରହଣ କରିବା ତାହେଲେ ସେଇଟା ଆମର ଭୁଲ ହେଇଗଲା, କାରଣ ଭଗବାନ କହୁଛନ୍ତି ସେ ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଏଇଭଳି ଭାବରେ ହଜାର ହଜାର ସିଦ୍ଧମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ମୋତେ ତତ୍ତ୍ୱରେ ଜାଣନ୍ତି, କଶ୍ଚିନ ମାନ ବ୍ୟତୀତ ଖୁବ୍ କ୍ୱଚିତ ଲୋକ ମୋତେ ତତ୍ତ୍ୱରେ ଜାଣନ୍ତି। ତେଣୁ ଆମେ ଯଦି କହିବା ହଜାର ଲୋକ ବା ଲକ୍ଷ ଲୋକ ଭାବୁଛନ୍ତି ଏ ଭଗବାନ ବୋଲି ତାହେଲେ ଆମେ ଏ ଭଗବାନ ବୋଲି ଗ୍ରହଣ କରିବା ତାହେଲେ ସେଇଟା ଭୁଲ ହେଇଯିବ, ତେଣୁ ଅବତାରଙ୍କ ବିଷୟରେ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ଏବଂ ସାଧୁ ଶାସ୍ତ୍ର ଗୁରୁ ଏମାନେ ସବୁ କହିବେ ପ୍ରକୃତରେ କିଏ ଅବତାର ଏବଂ କିଏ ଛଦ୍ମ ମାନେ ପ୍ରକୃତ ଅବତାର ନୁହଁ ସେ ଖାଲି ଛଳନା କରୁଛନ୍ତି ଏଇସବୁ ଜିନିଷ ଆମକୁ ଜାଣିବାକୁ ପଡିବ ବୁଝିବାକୁ ପଡିବ ସେଇପାଇଁ ବିଭିନ୍ନ ଅବତାର ଲୀଳା ବିଷୟରେ ବିଭିନ୍ନ ସମୟରେ ବର୍ଣ୍ଣନା କରାଯାଉଛି ଆମର ଜୟଦେବ ବିଭିନ୍ନ ଦଶ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି ଏଠି ବ୍ରହ୍ମା ମଧ୍ୟ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରୁଛନ୍ତି ଏବଂ ସୁତ ଗୋସ୍ୱାମୀ ମଧ୍ୟ ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ତେଣୁ ଭଗବାନ ବୋଲି ଆମେ ଜାଣିବା କେମିତି ଯଦି ଆମର ସନାତନ ଗୋସ୍ୱାମୀ ମହାପ୍ରଭୁ ପଚାରିଛନ୍ତି ଶ୍ରୀମଦ ଆଚାର୍ଯ୍ୟ ଚଟ୍ଟାନ ବିଷୟରେ ବର୍ଣ୍ଣନା କରାଯାଇଛି ମହାପ୍ରଭୁ ଯିଏ ସ୍ୱୟଂ ଭଗବାନ ତାଙ୍କୁ ପଚାରୁଛନ୍ତି ସନାତନ ଗୋସ୍ୱାମୀ ଯେ କି ଜଣେ ବହୁତ ବିଦ୍ୱାନ ବ୍ୟକ୍ତି ଖାଲି ଯେ ବିଦ୍ୱାନ ବ୍ୟକ୍ତି ଥିଲେ ତା ନୁହଁ ସେ ମଧ୍ୟ ହେଉଛନ୍ତି ଜଣେ ଭକ୍ତ ଭଗବାନଙ୍କର ଶୁଦ୍ଧ ଭକ୍ତ ଜଣେ ତେଣୁ ସିଏ ଯେତେବେଳେ ପଚାରୁଛନ୍ତି ଭଗବାନଙ୍କୁ ଯେ ଆମେ କେମିତି ଜାଣିବା ଭଗବାନ ବୋଲି କିଏ ଭଗବାନଙ୍କ ଅବତାର କେମିତି ଜାଣିବା ତେଣୁ ଭଗବାନ ନିଜେ କହୁଛନ୍ତି ଯେ ଶାସ୍ତ୍ର ମାଧ୍ୟମରେ ଆମେ ଜାଣିବା କିଏ ପ୍ରକୃତରେ ଭଗବାନ ତେଣୁ ସେ ବିଭିନ୍ନ ଯୁଗର ଯେଉଁମାନେ ଅବତାର ଅଛନ୍ତି ସେ ସବୁ ଅବତାର ବିଷୟରେ ଯେତେବେଳେ ମହାପ୍ରଭୁ କହୁଛନ୍ତି ତେଣୁ ସେହି ସମୟରେ ସନାତନ ଗୋସ୍ୱାମୀ ତାଙ୍କୁ ପଚାରୁଛନ୍ତି ଯେ ଆମେ ଜାଣିଛୁ ଯେ କଳିଯୁଗରେ ଯେଉଁ ଭଗବାନ ହେବେ ଶ୍ରୀମଦ ଭାଗବତର ଏକାଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ ସେଥିରେ ବର୍ଣ୍ଣନା କରୁଛନ୍ତି ନବଜଗତର ସେଟା ବର୍ଣ୍ଣନା କରୁଛନ୍ତି କୃଷ୍ଣ ବର୍ଣ୍ଣ ତିଶା କୃଷ୍ଣ ସାଙ୍ଗ ପାଙ୍ଗାତ୍ର ପାର୍ଶ୍ୱଦମ୍ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ତୁମେ ଦେଶ ଇଏ ହେଉଛି କଳିଯୁଗରେ କିଏ ଭଗବାନ ଆସିବେ ସେ ବିଷୟରେ ବର୍ଣ୍ଣନା କରାଯାଇଛି କୃଷ୍ଣ ବର୍ଣ୍ଣ ଯିଏକି ସବୁବେଳେ କୃଷ୍ଣ ଏଇ ଯୋଉ ଅକ୍ଷର ସବୁବେଳେ ସବୁବେଳେ ତାଙ୍କର ଜୁହାରେ ସବୁବେଳେ ସ୍ଫୁରିତ ହଉଥିବ ଯେତେବେଳେ ଆମେ ଦେଖିବା ପ୍ରକୃତରେ ସେ ହିଁ ମହାପ୍ରଭୁ ଯେତେବେଳେ ସେ ଦାକ୍ଷିଣାତ୍ୟ ଯାଇଛନ୍ତି ସେ ସବୁବେଳେ କୃଷ୍ଣ 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 କହିକି ଚାଲିଛନ୍ତି ଦାକ୍ଷିଣାତ୍ୟରେ କୃଷ୍ଣ 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 କୃଷ୍ଣ
Krishna 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 Hare
Krishna Krishna Krishna
Krishna Krishna Krishna Hare Krishna 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 Hare
Krishna 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 Krishna
Krishna Krishna Krishna Krishna Krishna Krishna Krishna
Krishna
Krishna Krishna Krishna Krishna Krishna Krishna ରାମ ରାଧବ ପାହିମା
କୃଷ୍ଣ
କେଶବ କୃଷ୍ଣ କେଶବ କୃଷ୍ଣ କେଶବ ରକ୍ଷମା
ଏଭଳି ଭାବରେ ଦକ୍ଷିଣ ମହାପ୍ରଭୁ ଯାଇଛନ୍ତି ସେ ସବୁବେଳେ କୃଷ୍ଣ 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 ଏଭଳି ଭାବରେ ଉଚ୍ଚାରଣ କରୁଛନ୍ତି ତେଣୁ ସେଇଟା ବର୍ଣ୍ଣନା କରାଯାଉଛି ଯେ କୃଷ୍ଣ ବର୍ଣ୍ଣ ଏବଂ ତିଶା ଅକୃଷ୍ଣ ଭଗବାନଙ୍କର ଶରୀର ତିଶା କହିଲେ ରଙ୍ଗ ଶରୀର ରଙ୍ଗ ହେଉଛି ଅକୃଷ୍ଣ ଅର୍ଥାତ୍ କୃଷ୍ଣ ବର୍ଣ୍ଣ ନୁହଁ ତାମାନେ ଆଉ କୋଉ କୋଉ ରଙ୍ଗ ହେଇପାରେ ଯେ ଭଗବାନଙ୍କର ସନ୍ଦେହ ଚାରୋଟି ରଙ୍ଗରେ ଭଗବାନଙ୍କର ଶରୀର ରଙ୍ଗ ରହିଛି ବିଭିନ୍ନ ଯୁଗ ପାଇଁ ବିଭିନ୍ନ ରଙ୍ଗ ସବୁ ଶରୀର ରଙ୍ଗ ରହିଛି ଆମେ ଯେତେବେଳେ ଦେଖିବା ଗର୍ଗମୁନି ଯେତେବେଳେ ଭଗବାନଙ୍କର ନାମକରଣ କରୁଛନ୍ତି ନନ୍ଦ ମହାରାଜଙ୍କର ଗୋଶାଳାରେ ସେତେବେଳେ ସେ ଏକଥା କହିଛନ୍ତି ଯାସନ୍ ବର୍ଣ୍ଣାଶ୍ରୟ ଗୁଣ ତନୁ ଯୁଗମ ତନୁ ଶୁକ୍ଳ ରକ୍ତ ସ୍ଥାପିତ ଇଦାନୀ କୃଷ୍ଣକାଙ୍ଗତା ଅର୍ଥାତ୍ ଭଗବାନଙ୍କର ଚାରି ପ୍ରକାର ରଙ୍ଗ ରହିଛି ଗୋଟେ ହେଉଛି ଶୁକ୍ଳ ଗୋଟେ ହେଉଛି ରକ୍ତ ଗୋଟେ ହେଉଛି ପୀତବର୍ଣ୍ଣ ଏବଂ ଇଦାନୀ କୃଷ୍ଣକାଙ୍ଗତା ବର୍ତ୍ତମାନ ସେ କୃଷ୍ଣ ବର୍ଣ୍ଣରେ ଆସୁଛନ୍ତି ବା ଶ୍ୟାମଳ ବର୍ଣ୍ଣରେ ଆସୁଛନ୍ତି ତେଣୁ ଏ କଥା ଗର୍ଗାଚାର୍ଯ୍ୟ କହିଛନ୍ତି ତେଣୁ ଏଠି ଅକୃଷ୍ଣ ଅର୍ଥ ଅନ୍ୟ ଯେଉଁ ତିନୋଟି ଶୁକ୍ଳ ରକ୍ତ ଏବଂ ଶ୍ୟାମ ବା କୃଷ୍ଣ ବର୍ଣ୍ଣ ଏଇ ତିନୋଟି ବର୍ଣ୍ଣ ଭଗବାନ ଆସିସାରିଛନ୍ତି ତେଣୁ ଅକୃଷ୍ଣରେ ଆସୁଛନ୍ତି ଗୌରବର୍ଣ୍ଣ ବା ପୀତବର୍ଣ୍ଣ ତେଣୁ ଭଗବାନ ମହାପ୍ରଭୁ ଯେଉଁ ଆସୁଛନ୍ତି ସେ ଗୌରବର୍ଣ୍ଣ ସେଥିରେ ଗୌରାଙ୍ଗ ମହାପ୍ରଭୁ ବୋଲି କୁହାଯାଉଛି ତେଣୁ କୃଷ୍ଣ ବର୍ଣ୍ଣ ତିଶା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାଶଦମ୍ ସାଙ୍ଗ ଉପାଙ୍ଗ ଏମାନେ ହେଉଛନ୍ତି ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାସ ଆଦି ହେଉଛି ଘୋର ଭକ୍ତ ମୂଳ। ଏମାନେ ହେଉଛନ୍ତି ତାଙ୍କର ସାଙ୍ଗ ଉପାଙ୍ଗ ପାର୍ଶ୍ୱଦ, ଏମାନେ ସବୁ ତାଙ୍କର ପାର୍ଶ୍ୱଦ ହିସାବରେ। ଏବଂ ତାଙ୍କର ଅସ୍ତ୍ର କଣ ନା, ଅସ୍ତ୍ର ହେଉଛି ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ
ହରେ ରାମ 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 ହରେ ହରେ।
ଇଏ ହେଉଛି ଅସ୍ତ୍ର। ତେଣୁ ସାଙ୍ଗ ପାଙ୍ଗାସ୍ତ ପାର୍ଶ୍ୱଦ ଯଜ୍ଞେ ସଂକୀର୍ତ୍ତନ ପ୍ରାୟ ଜଗତ ହିଁ ସୁନେ। ତେଣୁ ଏଇ ଯଜ୍ଞ ସଂକୀର୍ତ୍ତନ ଯଜ୍ଞ ଯେଉଁ ଆମେ ପାଠ କଲେ, ଏଇ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେମାନେ କଳିଯୁଗରେ ଏଇ ମହାପ୍ରଭୁଙ୍କର ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ତେଣୁ ଇଏ ଯେତେବେଳେ ସନାତନ ଗୋସ୍ୱାମୀ ଭଗବାନଙ୍କୁ ମାନେ ଚୈତନ୍ୟ ମହାପ୍ରଭୁଙ୍କୁ କଥା ପଚାରୁଛନ୍ତି ଯେ କଳିକାଳରେ ଇଏ ହେଉଛନ୍ତି ଭଗବାନ, ତାହେଲେ ଆପଣ କୁହନ୍ତୁ ଯେ ସେ ପ୍ରକୃତରେ କିଏ, କାରଣ ସ୍ୱୟଂ ଭଗବାନ ସେ ପଚାରୁଛନ୍ତି। କିନ୍ତୁ ଭଗବାନ ସେଠି ତାହେଲେ କହୁଛନ୍ତି ଚତୁରାଇ ଛାଡ଼ ସନାତନ, ତମେ ଏଇ ତତ୍ର କଥା ଏଇ ଛାଡ଼ ଅନ୍ୟ କଥା ଶୁଣ କହିକି ଅନ୍ୟ କଥା ସେ କଥା ନିଜେ ବର୍ଣ୍ଣନା କରୁନା। ସ୍ୱୟଂ ଭଗବାନ ନିଜେ ସେ ଭଗବାନଙ୍କ ବିଷୟରେ ନିଜେ ଭିତରେ ଭଗବାନ ସେ କେବେ କହିନାହାନ୍ତି। କିନ୍ତୁ ଆମେ ଦେଖିବା ବର୍ତ୍ତମାନ ଲକ୍ଷ ଲକ୍ଷ ଭଗବାନ ବାହାରିଲେଣି, ଯାହାକୁ ସେ କହୁଛନ୍ତି ଇଏ ଭଗବାନ ସିଏ ଭଗବାନ, ଲକ୍ଷ ଲକ୍ଷ ଲୋକ ମଧ୍ୟ ତାଙ୍କ ମଧ୍ୟରେ ଭାଙ୍ଗିଛନ୍ତି। ତେଣୁ ଅବତାରଙ୍କ କଥା ସବୁ ବର୍ଣ୍ଣନା କରିବାର ଉଦ୍ଦେଶ୍ୟ ହେଉଛି ସେଇଟା। ପ୍ରଭୁପାଦ ମହାରାଜ କୁହନ୍ତି ଆମର ଏକାଦଶ ଅଧ୍ୟାୟରେ ଯୋଉ ବିଶ୍ୱରୂପ ଦର୍ଶନ ପ୍ରଦାନ କରିଛନ୍ତି, ଅର୍ଜୁନ ଜାଣିଛନ୍ତି ଯେ କଳିକାଳରେ ଏମିତି ସବୁ ଆସିବେ, ସବୁ ମାନେ ଭଗବାନ ବୋଲି ଦାବି କରୁଥିବା ମୂର୍ଖମାନେ ସବୁ ଆସି ପହଞ୍ଚିବେ। ତେଣୁ ସେମାନଙ୍କୁ ଜଣେଇବା ଯେ ପ୍ରକୃତରେ ଏମାନେ ଭଗବାନ ନୁହନ୍ତି, ସେଟା ଜଣେଇବା ପାଇଁ ଭଗବାନ ନିଜେ ବିଶ୍ୱରୂପ ଦେଖେଇଛନ୍ତି। ତେଣୁ ବର୍ତ୍ତମାନ ଯେଉଁମାନେ ତଥାଗତ ଭଗବାନ ବାହାରୁଛନ୍ତି, ତାହେଲେ ତାଙ୍କୁ ଯଦି ଆମେ କହିବା ତାହେଲେ ଆପଣ ଟିକେ ଭଗବତ ଦେଖାନ୍ତୁ, ଆପଣ ବିଶ୍ୱରୂପ ଦେଖାନ୍ତୁ, କେତେ ଜଣଙ୍କୁ ସେ ବିଶ୍ୱରୂପ ଦେଖେଇଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ଏଇ ମୂର୍ଖମାନଙ୍କ ଦ୍ୱାରା ପ୍ରଭାବିତ ହେଇକିରି ତାଙ୍କୁ ଭଗବାନ ବୋଲି ଭାବିକିରି ସେ ସାରା ପୃଥିବୀରେ ତାଙ୍କର ମାନେ ଜୟ ଘୋଷଣା କରୁଛନ୍ତି। କିନ୍ତୁ ଯେଉଁମାନେ ପ୍ରକୃତରେ ସାଧୁ ଶାସ୍ତ୍ର ଗୁରୁ ବା ଯେଉଁମାନେ ପ୍ରକୃତ ଶୁଦ୍ଧ ପରମ୍ପରାରେ ଆସୁଛନ୍ତି, ସେମାନେ କେବେ ଭ୍ରମିତ ହେବେନି, ସେମାନେ ପ୍ରକୃତ ତତ୍ତ୍ୱଟାକୁ ଜାଣିପାରିବେ। ତେଣୁ ଅବତାରର ଯୋଉ ବିଭିନ୍ନ ଅବତାର କଥା କୁହାଗଲା, ଏଇ ଅବତାରରେ ଯୋଉ ରହିଛି ଏଇ ବିଭିନ୍ନ ଅବତାରର ଅର୍ଥ ହେଉଛି, କାରଣ ହେଉଛି, ସେଇଟା କହିବାର ଉଦ୍ଦେଶ୍ୟ ହେଉଛି ଯେ ଏ ଅବତାରମାନଙ୍କୁ ଜାଣିଲେ ଆମେ ପ୍ରକୃତ ଜାଣିବା ଭଗବାନ କିଭଳି କାର୍ଯ୍ୟ କରନ୍ତି। ଭଗବାନ ଏଠି ଦେଖିବା ମତ୍ସ୍ୟ ଅବତାର ଆସିକିରି ବ୍ରହ୍ମା ଭୟ କରୁଛନ୍ତି ସେ ଯୋଉ ପ୍ରଳୟ ଜଳକୁ ଦେଖିକି, କିନ୍ତୁ ଏଠି ମତ୍ସ୍ୟ ଭଗବାନ ଆସିକିରି ବିଜହାର ବହୁତ ଆନନ୍ଦରେ ସେଠି ବିହାର କରୁଛନ୍ତି ସେ ପ୍ରଳୟ ଜଳରେ। ଇଏ ହେଉଛି ଭଗବାନଙ୍କର ଭଗବତା। ଯେତେ ସବୁ ବିଭିନ୍ନ ଭଗବାନଙ୍କର ଅବତାର ସବୁ ରହିଛି, ସେସବୁ ଯୋଉଗୁଡାକ ମଣିଷ କରିପାରିବ ନାହିଁ, ଅଚିନ୍ତ୍ୟ ଶକ୍ତି ଅଚିନ୍ତ୍ୟ କାର୍ଯ୍ୟ, ସେ ସବୁ ଭଗବାନ ସବୁ କରନ୍ତି। ତେଣୁ ବେଦ ଯଦି ଯେତେବେଳେ ବ୍ରହ୍ମାଙ୍କ ମୁଖରୁ ନିର୍ଗତ ହେଇଯାଉଛି ବା ପଡ଼ିଯାଉଛି ତଳେ, ସେତେବେଳେ ଭଗବାନ ମତ୍ସ୍ୟ ରୂପରେ ସେସବୁକୁ ଉଦ୍ଧାର କରୁଛନ୍ତି, ମତ୍ସ୍ୟ ରୂପରେ ଉଦ୍ଧାର କରି ସେ ଉଦ୍ଧାର କରୁଛନ୍ତି ଏବଂ ଜୀବମାନଙ୍କୁ ଆଶ୍ରୟ ପ୍ରଦାନ କରୁଛନ୍ତି। ତାପରେ ଯେତେବେଳେ ପୁଣି ଯେତେବେଳେ ଆସୁଛି ପୁଣି ଜୀବ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଉଛି, ସେତେବେଳେ ସେ ପୁଣି ସେ ଜୀବମାନଙ୍କୁ ତାଙ୍କ ଜୀବନ ପ୍ରଦାନ କରୁଛନ୍ତି ଏବଂ ବେଦକୁ ପ୍ରଦାନ କରୁଛନ୍ତି, ବ୍ରହ୍ମାଙ୍କୁ ପ୍ରଦାନ କରୁଛନ୍ତି। ତେଣୁ ଏହିଭଳି ଭାବରେ ବିଭିନ୍ନ ଅବତାର ବିଷୟରେ ବ୍ରହ୍ମାଙ୍କ ସହ ବର୍ଣ୍ଣନା କରିବୁ। ତେଣୁ ଆମେ ଏଇଠାରେ ଭାଗବତ ମୁଖ୍ୟ ଆମର ଅନ୍ୟ ଗୁରୁଭାତନ ଅଛନ୍ତି ସେମାନେ
ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ ଶତ ବାର ନମ୍ବର ପାଠ କଲେ, ସେଥିରେ ପ୍ରଭୁଜୀ ସୁନ୍ଦର ଭାବରେ ବିସ୍ତୃତ ଭାବରେ ସିଦ୍ଧାନ୍ତପୂର୍ଣ୍ଣ କଥା ଆମକୁ ଶ୍ରବଣ କରାଇଲେ। ଏହା ଆମର ବଡ଼ ସୌଭାଗ୍ୟ କଥା ଯେ ବାସ୍ତବରେ ଯେ ବୈଷ୍ଣବ ଆଚାର୍ଯ୍ୟମାନେ ସେମାନେ ଅଭିଚଳିତ, ସେମାନେ ବାସ୍ତବିକ ସିଦ୍ଧାନ୍ତ ଜାଣନ୍ତି, ଆଉ ସେଇ ସିଦ୍ଧାନ୍ତକୁ ସେମାନେ ପ୍ରକାଶ କରିବାରେ କେବେ ଆଳସ୍ୟ ପ୍ରକାଶ କରନ୍ତି ନାହିଁ, କିମ୍ବା ସେ ସିଦ୍ଧାନ୍ତକୁ ଅନ୍ୟକୁ ଜଣେଇବାରେ ସେମାନେ କେବେ କୁଣ୍ଠିତ ହୁଅନ୍ତି ନାହିଁ। ସେମାନେ ବଡ଼ ସୁନ୍ଦର ଭାବରେ ଏବଂ ନିର୍ଭୟ ଭାବରେ ଏକଥା କହନ୍ତି ଯେ ସ୍ୱାଭାବିକ ଭାବରେ ଯେତେବେଳେ ଗୁଣ କଥା ଆସିଯାଏ ଯେ ଭଗବାନଙ୍କର ଅଂଶ ହିସାବରେ ଯେ ଆମମାନଙ୍କର କିଛି କିଛି ଗୁଣ ନିଶ୍ଚିତ ଭାବରେ ରହିବ ଯେ ଭଗବାନ ସବୁ ଗୁଣର ପୂର୍ଣ୍ଣ ଭାବରେ ସେ ତାଙ୍କର ପ୍ରଦର୍ଶନ କରନ୍ତି କିନ୍ତୁ ଆମର ସେଇ ଗୁଣ ସବୁ କିଞ୍ଚିତ ଅଂଶ ଭାବରେ ରହିପାରେ ତାର ସେଇ ଯେଉଁ ସୁଯୋଗ ନେଇ ଧରନ୍ତୁ ଜଣେ ବ୍ୟକ୍ତି ସେ କିଛି ଅନ୍ୟକୁ କିଛି ଦାନ କରିପାରୁଛନ୍ତି କିଛି ସାହାଯ୍ୟ କରିପାରୁଛନ୍ତି ଧରନ୍ତୁ ଯେ ତାଙ୍କୁ ସେ ଯେଉଁ ବ୍ୟକ୍ତିକୁ ସାହାଯ୍ୟ କରୁଛନ୍ତି ସିଏ ଭାବୁଛନ୍ତି ଯେ ଏମିତି କହିଦେଉଛନ୍ତି ଆମ କଥା କଥା କରେ ଯେ ନ ଜାଣିବା ଲୋକ ଯେ ତୁମେ ଆମର ଭଗବାନଙ୍କ ପରି ଯେ ବାସ୍ତବରେ ତୁଳନା କରିବା ପାଇଁ ଯେ ପ୍ରକୃତରେ ଭଗବାନଙ୍କର ଯେ ସମସ୍ତ ଗୁଣରେ ସେ ପୂର୍ଣ୍ଣ ଭାବରେ ମାନେ ପୂର୍ଣ୍ଣ ଭାବରେ ତାଙ୍କର ପ୍ରକାଶ କରନ୍ତି ଯେ ଆମେ ତାଙ୍କ ଅଂଶ ହିସାବରେ ଆମର ସେ ଗୁଣ କିଛି କିଛି ଅଛି ସତ କଥା କିନ୍ତୁ ତା ମାନେ ନୁହେଁ ଯେ ଆମେ ଭଗବାନ ଏଇ ଯେଉଁ ମାନେ ଅତି ସୂକ୍ଷ୍ମ ପ୍ରଭେଦ ରହିଛି ସେ କଥା ଯେତେବେଳେ ଏଇ ବୈଷ୍ଣବ ତତ୍ତ୍ୱ ନ ଜାଣିଥିବା ବ୍ୟକ୍ତି ପାଖରେ ପ୍ରକାଶିତ ହେଇଯାଏ ପ୍ରକାଶ ଜଣେ କରେ ଯେ ତୁମେ ଆମର ଭଗବାନଙ୍କ ପରି ସେ ବହୁତ ଖୁସି ହେଇଯାଏ କାରଣ ତାଙ୍କର ଗୁଣ ପ୍ରକାର ପ୍ରଶଂସା କଲେ ସମସ୍ତେ ସ୍ୱାଭାବିକ ଖୁସି ହୁଅନ୍ତି ଯେ ଭଗବାନଙ୍କର ଅଂଶ ହିସାବରେ ସେ ଗୁଣ ସବୁ ଆମର କିଛି କିଛି ଅଛି କିନ୍ତୁ ତା ମାନେ ନୁହେଁ ଯେ ଆମେ ଭଗବାନ ଏଇ ଯେଉଁ କଥାଟା ଯେ ବୈଷ୍ଣବ ଆଚାର୍ଯ୍ୟମାନେ ବଡ଼ ସୁନ୍ଦର ସରଳ ଭାବରେ କହନ୍ତି ଯେଉଁମାନେ ବୈଷ୍ଣବ ଆଚାର୍ଯ୍ୟମାନଙ୍କର ଅନୁଗତ ସେମାନେ ମଧ୍ୟ ଅଭିଚଳିତ ଏଭଳି ଯୁଗରେ ଯେତେବେଳେ ସ୍ପଷ୍ଟ ଭାବରେ ଶ୍ରୀମଦ୍ ଭାଗବତ ହେଉଛନ୍ତି ଆଦିତ୍ୟ ଅର୍ଥାତ୍ ସୂର୍ଯ୍ୟ ସିଏ ଏଇ ସମସ୍ତ ସିଦ୍ଧାନ୍ତପୂର୍ଣ୍ଣ କଥା ପ୍ରକାଶ କରୁଛନ୍ତି ଏବଂ ଏଇ ଭାଗବତର ଆଶ୍ରୟ ନିଅନ୍ତି ଭକ୍ତ ଭାଗବତମାନେ ଯେ ଭକ୍ତ ଭାଗବତମାନଙ୍କର ପ୍ରାଣ ହେଉଛନ୍ତି ଏଇ ଗ୍ରନ୍ଥ ଭାଗବତ ଯେଉଁ ଗ୍ରନ୍ଥ ଭାଗବତ କି ପର୍ଯ୍ୟାୟକ୍ରମେ ଭଗବାନଙ୍କର ସ୍ପଷ୍ଟ ସମସ୍ତ ଶକ୍ତି ସମସ୍ତ ବୈରାଗ୍ୟ ଇତ୍ୟାଦି ତାଙ୍କର ସରଳ ଐଶ୍ୱର୍ଯ୍ୟ କଥା ବର୍ଣ୍ଣନା କରନ୍ତି ତେବେ ଯେଉଁମାନେ ଭାଗବତଙ୍କର ଆଶ୍ରୟ ନେବେ ବାସ୍ତବରେ ସେମାନେ କେବେ ହେଲେ ଏ କଳିଯୁଗରେ କାହାକୁ ବି ଭଗବାନ ବୋଲି ଗ୍ରହଣ କରିବେ ନାହିଁ ଭଗବାନଙ୍କର କଥା ଭାଗବତରେ ବର୍ଣ୍ଣନା କରାଯାଇଛି ତେଣୁ ଭାଗବତ ଛାଡ଼ି ଯଦି ଅନ୍ୟ କେଉଁମାନେ କିଛି କିଛି ସୃଷ୍ଟି କରନ୍ତି ଭଗବାନ ବାସ୍ତବରେ ସୃଷ୍ଟି କରୁଛନ୍ତି ତାଙ୍କର ସନ୍ତାନ ନେଇକିରି କାହାର କେମିତି କିଛି କିଛି ଶକ୍ତି ଅଛି ମନେ କରନ୍ତୁ ସେ ଭୁକିଏ ଜଣେ ବହୁତ ସୁନ୍ଦର ଖେଳିପାରୁଛି ତ ଧରନ୍ତୁ ଆମର ଭଗବାନ ସେ ମଧ୍ୟ କାଳିୟ ନାଗ ଉପରେ ସେ ଏତେ ସୁନ୍ଦର ଚତୁର ଭାବରେ ନୃତ୍ୟ କରୁଥିଲେ କାଳିଆ ନାଗ ଯେତେବେଳେ ତାଙ୍କର ଗୋଟିଏ ମାନେ ଫଣା ଯେତେବେଳେ ଉଠେଇକି ତାଙ୍କୁ ଦଂଶନ କରିବାକୁ ଚେଷ୍ଟା କରନ୍ତି ଭଗବାନ ଏମିତି ନାଚର ତାଳେ ତାଳେ ନାଚନ୍ତି ସେ ଆର ଯେ ଫଣାଟି ଉଠେଇବାକୁ ଚେଷ୍ଟା କରିଥାଏ ତାପରେ ପାଦ ଦିଅନ୍ତି ଏବଂ ସେ ତାଳରେ ମଧ୍ୟ ପଡ଼ୁଥାଏ ତ ଏଇ ଯେଉଁ ଭଗବାନ ମଧ୍ୟ ସୁନ୍ଦର ନୃତ୍ୟ କରିପାରନ୍ତି ତ ସୁନ୍ଦର ନୃତ୍ୟ କରୁଥିବା ଲୋକମାନେ ଯଦି କହିବେ ଆମେ ମଧ୍ୟ ଭଗବାନ କିମ୍ବା ଭଗବାନ ଗିରି ଗୋବର୍ଦ୍ଧନ ଧାରଣ କରି ରକ୍ଷା କରିଥିଲେ ଗୋପପୁରକୁ ଇନ୍ଦ୍ରଙ୍କର ଗର୍ଭଚୂର୍ଣ୍ଣ କରିଥିଲେ ଯଦି ଆମେ ଏଇଠି କେତେ ଜଣ ଲୋକଙ୍କୁ ଛତା ଦାନ କରିଦେବା ଏବଂ ଆପଣ ଆମେ ଆମକୁ ଯଦି କିଏ ଭଗବାନ କହିଦେବେ ତାହେଲେ ଆମେ କ'ଣ ଭଗବାନ ହେଇଯିବା ତେ ପ୍ରକୃତ କଥା ଯେ କୁହାଯାଉଛି ଯେ ସୁବର୍ଣ୍ଣ କୋଟି କୋଟି ମାନେ ଯୋଉଟା ମାନେ ଗୋକୋଟି ଦାନ ପ୍ରୟାଗରେ ହଁ ସେଟା ଯେନ୍ ଅଛି ଆର ଶୁଭ ଅଛି ଯେ ଗୋକୋଟି ଦାନ ପ୍ରୟାଗେ ଖଗସ୍ୟ ପ୍ରୟାଗେ ଗଙ୍ଗୋଦକ କଳ୍ପ ବାସ ସୁବର୍ଣ୍ଣ ମେରୁ ମାନେ ମେରୁ ପରିମାଣର ସୁବର୍ଣ୍ଣ ଦାନ କଲେ ଗୋବିନ୍ଦ କୀର୍ତ୍ତିର୍ଣ୍ଣ ସମସ୍ତାଂଶ ଏ ପ୍ରକାର ଯୋଉ କଥା ଅଛି ଯେ ଯେ କ'ଣ ନା କଳ୍ପ କଳ୍ପ ଧରି ଯଦି ଆମେ ପ୍ରୟାଗରେ ବାସ କରିବା ଏବଂ କୋଟି କୋଟି ଗୋରୁ ଦାନ କରିବା କେତେବେଳେ ଏଇ ଯୋଉ ଗ୍ରହଣ କିମ୍ବା ଏ ସୁପରାଗ ମାନେ ଯୋଉ ପରାଗ ସମୟରେ ଏବଂ ଯଦି ସୁବର୍ଣ୍ଣ ପରିମାଣର ଯଦି ସ୍ୱର୍ଣ୍ଣ ଦାନ କରିବା ତେବେ କହୁଛି ଗୋବିନ୍ଦ କୀର୍ତ୍ତିର୍ଣ୍ଣ ସମସ୍ତାଂଶ ତେବେ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନର ଏକ ଭାଗରୁ ଭାଗେ ମଧ୍ୟ ସେ ଶହେ ଭାଗରୁ ଭାଗେ ମଧ୍ୟ ସମାନ ହବ ନାହିଁ ତେବେ ଆମେ ଯଦି ଏଇ ଗୁଣ ଟିକେ ଟିକେ ଆମର ଅଛି ଆମେ ଯଦି ସେ ସମାନ କରୁଛନ୍ତି ଯଦି ଆମକୁ କି ଜଣେ ଭଗବାନ କହିଦେଉଛି ଯେ ଆମେ ମାନେ ଖୁସି ହେଇଯାଉଛନ୍ତି ଏବଂ ଏ କଥା କାହିଁକି ହେଉଛି ନା ଗ୍ରନ୍ଥ ଭାଗବତ ଯିଏକି ସର୍ବଶାସ୍ତ୍ରର ପିୟୁଷ ସର୍ବଗ୍ରନ୍ଥରେ ସମସ୍ତ ଗ୍ରନ୍ଥ ମାନଙ୍କର ଯେହେତୁ ସିଦ୍ଧାନ୍ତ ଭିନ୍ନ କଥା ଆଜି କହୁଛନ୍ତି, ତେଣୁ ଭାଗବତ ସେଇ ଭାଗବତ ଗ୍ରନ୍ଥ ଭାଗବତ ତ ସିଏ ନିଜେ ମୁଖ ଖୋଲିବେନି, ଭଗବାନ ଦୟାକରି ତାଙ୍କର କଥା ଭାଗବତରେ କହିଛନ୍ତି। ତେବେ ସେଇ ଭାଗବତ କଥାକୁ ଭକ୍ତ ଭାଗବତ ମାନେ ଆଚାର୍ଯ୍ୟ ମାନେ ବୈଷ୍ଣବ ଆଚାର୍ଯ୍ୟ ମାନେ ପ୍ରକାଶ କରୁଛନ୍ତି। ତେଣୁ ଯେଉଁମାନେ ବାସ୍ତବରେ ଭାଗ୍ୟବାନ ସେଇ ଭକ୍ତ ଭାଗବତ ମାନଙ୍କର ଚରଣାଶ୍ରୟ ହୁଅନ୍ତି, ଆଉ ଭକ୍ତ ଭାଗବତ ମାନେ ଗ୍ରନ୍ଥ ଭାଗବତର ଯିଏକି ମୁଖ୍ୟ, ଯିଏକି ଭଗବାନଙ୍କର କଥାକୁ ସ୍ପଷ୍ଟ ଭାବରେ ବର୍ଣ୍ଣନା କରନ୍ତି। ଆଉ ଏମାନଙ୍କର କେବେ ହେଲେ ମନ ବିଚଳିତ ହୁଏ ନା ଯେ କାହାକୁ କୌଣସି ପରିସ୍ଥିତିର ଚାପରେ ପଡ଼ିକିରି କିମ୍ବା ଲକ୍ଷ ଲକ୍ଷ କୋଟି କୋଟି ଲୋକ କହୁଛନ୍ତି ହଁ ଇଏ ଭଗବାନ ସିଏ ଭଗବାନ, ସେମାନେ କୌଣସି ମତେ ଏ କଥାକୁ ମାନନ୍ତି ନାହିଁ। ତେଣୁ ଆମର ଏଇ ସିଦ୍ଧାନ୍ତରେ ଆମେ ଉପନୀତ ହେବା ଉଚିତ ଯେ ନିଶ୍ଚିତ ଭାବରେ ଯେମିତି ଯେ ଭଗବାନଙ୍କର ଯେ ନବମ ସ୍କନ୍ଦ ପର୍ଯ୍ୟନ୍ତ ଭାଗବତ ଆଲୋଚନା କଲା ପରେ ଦଶମ ସ୍କନ୍ଦ କଥା ପଢ଼ିବା ପାଇଁ ଜଣେ ଯୋଗ୍ୟ ହେଉଛି, ଯେଉଁ ପ୍ରଭୁ ପ୍ରକାଶ କଲେ ସେ ବାସ୍ତବିକ ଏ କଥା ସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଅନ୍ୟମାନେ ଯଦି ଜାଣନ୍ତି ନାହିଁ ତେବେ ଏଇ ବୈଷ୍ଣବମାନେ ସେମାନଙ୍କୁ ଏଇ ଜାଣିବା ପାଇଁ ବିଭିନ୍ନ ସମୟରେ ପ୍ରଚେଷ୍ଟା କରୁଛନ୍ତି, ପ୍ରୟାସ କରୁଛନ୍ତି। ଯଦି ସେମାନେ ଜାଣିନାହାନ୍ତି ତେବେ ଆମେ ତାଙ୍କର ନ ଜାଣିବାଟାକୁ ମାନେ ହାସ୍ୟାସ୍ପଦ କରି ତାଙ୍କୁ ଆମେ ଭୁଲ ମନେ କରିବା କଥା ନୁହଁ, କିମ୍ବା ଚେଷ୍ଟା କରିବା କଥା ଯେ ବାସ୍ତବରେ ସେମାନେ ମଧ୍ୟ ଏଇଟା କେମିତି ଜାଣନ୍ତୁ। ସେଇଥିପାଇଁ କହାଯାଉଛି ଯେ ଏଇ ଯୋଉ ପତିତ ଦୁର୍ଗତ, ଆମେ ସବୁ ପତିତ ଦୁର୍ଗତ, ଆମକୁ ଦେଖିକିରି ଏଇ ବୈଷ୍ଣବ ମାନେ କଣ କରୁଛନ୍ତି ନା ବଡ଼ ଦୟା କରିକିରି ଯାଚି ଯାଚିକିରି ଏଇ ହରିନାମ ଦଉଛନ୍ତି। ଏଇ ହରିନାମ ଯୋଉଟାକି ସ୍ୱୟଂ ସାକ୍ଷାତ ଗୌରହରି ଗୌରାଙ୍ଗ ମହାପ୍ରଭୁ ଆମକୁ ଦାନ କରିଥିଲେ, ସେ ହେଉଛନ୍ତି ଭଗବାନ ଏବଂ ସିଏ ହେଉଛନ୍ତି କଳିଯୁଗର ଏଇ ନାମ ଅବତାର। ତେଣୁ ସେ ନାମ ଅବତାରଙ୍କର ଆଶ୍ରୟ ନେଲେ ଯେ ହୃଦୟର ସମସ୍ତ କଳ୍ପସ ବାସ୍ତବରେ ଦୂର ହେଇଯାଏ ଏବଂ ଭଗବାନଙ୍କୁ ବୁଝିବାରେ କିମ୍ବା ଭଗବାନ କିଏ ବୋଲି ଜାଣିବାରେ ସନ୍ଦେହ ରହେ ନା, ଏବଂ ସେତେବେଳେ ଯାଇକିରି ସେ ଜୀବ ଏଇ ଭବସାଗରରୁ ଉଦ୍ଧାର ହେବା ପାଇଁ ସେ ସକ୍ଷମ ହେଇଯାଏ। ତେଣୁ ସେଇ ନାମାବତାର ହରିନାମ ମହାମନ୍ତ୍ର ବର୍ତ୍ତମାନ ଆମେ ମଧ୍ୟ କିଛି ସମୟ ପାଇଁ ଗାନ କରିବା। ହରେ କୃଷ୍ଣ
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ 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 ହରେ ହରେ
ହରେ କୃଷ୍ଣ ହରେ କୃଷ୍ଣ